ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम् दशम स्कंद अणचाश अध्याय श्लोक 38। जो दुर्विमर्श पतया निजमावेदम्, जो दुर्विमर्श पतया निजमावेदम्, सृष्ट्वा गुणान् विभजते तदनु प्रविष्टा, सृष्ट्वा गुणान् विभजते तदनु प्रविष्टः, तस्मै नमो दुर्गबुध विहारतन्त्र, तस्मै नमो दुर्गबुध विहारतन्त्र। संसार चक्रवर्ते परमेश्वराय, संसार चक्रवर्ते परमेश्वराय, जो दुर्विमर्श पतया निजमाय एदं, सृष्ट्वा गुणान् विभजते तदनु प्रविष्टः, तस्मै नमो दुर्गबुध विहारतन्त्र। संसार चक्रवर्ते परमेश्वराय, जो दुर्विमर्श पतया निजमाय एदम्, सृष्ट्वा गुणान् विभजते तदनु प्रविष्टः, तस्मै नमो दुर्गबुध विहारतन्त्र। संसार चक्रवर्ते परमेश्वराय, जो दुर्विमर्श पतया निजमाय एदम्, सृष्ट्वा गुणान् विभजते तदनु प्रविष्टः, तस्मै नमो गुरुबुध विहारतन्त्र। संसार चक्रवर्ते परमेश्वराय, जो दुर्विमर्श पतया निजमाय एदम्, सृष्ट्वा गुणान् विभजते तदनु प्रविष्टः, तस्मै नमो दुर्गबुध विहारतन्त्र। संसार चक्रवर्ते परमेश्वराय। मातृबृन्दकु आमे आमर भागवत कथाको स्वागत जनाउछु। ये हूँ अंतिम उक्ति धृतराष्ट्रंकर हस्तिनापुर रे तीन मास जो रहिले अक्रूर, यही सब अंतिम उक्ति पर वर्तमान अक्रूर फेरबे मथुरा को फेरबे। अन्न्य लीला सब वर्णना करा जो मथुरा लीला। तेणु यही भाव जो भगवान जो रही जो दूर विमर्श पथया भगवान जो लीला को बुझा ये सहज नुह। जो भगवान के लीला साधारण व्यक्ति कथा छाड़ू, जो मैंने महाजन मैंने मत बुझीपारती ना अन्न मान कथा कौन कह गोटे श्लोक अच्छा बहुत स्थान अच्छा। प्रथम स्कंद अष्टम अध्याय कृतिदेवी गोटे स्तुति कही माया जवनिका छन्नम अज्ञादोक्षजमव्यम न लक्ष्य से मूढ़दृषा नटु नाटु धरो यथा। ये 80 वर्ष पर वर्तमान जो कथा हो 80 वर्ष पर कुंतीदेवी स्तुति करेंगे भगवान को। ଭଗବାନ ଅକ୍ରୂର ପଠାଇଥିଲେ ବର୍ତ୍ତମାନ କୁନ୍ତିଦେବଙ୍କ ସହ ଦେଖା କରିଛନ୍ତି, କୁନ୍ତିଦେବୀ ମଧ୍ୟ ସ୍ତୁତି କରିଛନ୍ତି, ଆ ପୂର୍ବରୁ ଆମେ ଶୁଣୁଥିଲେ। ଆର 80 ବର୍ଷ ପାଖାପାଖି 80 ବର୍ଷ ପରେ କୁନ୍ତିଦେବୀ ପୁଣି ଭଗବାନ ସ୍ତୁତି କରିବେ ତାଙ୍କର ପୁତୁରା, ତା ଦେହରେ ଏ ଶ୍ଳୋକଟି ଅଛନ୍ତି। 26 ଶ୍ଳୋକ ଅଛି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ତା ଦେହରେ ଶ୍ଳୋକ ଆମର ଯାହା ମାତାଜୀଙ୍କ ନାଁ ମଧ୍ୟ କୁନ୍ତିଦେବୀ ରହିଛନ୍ତି। କୁନ୍ତିଦେବୀ କହୁଛନ୍ତି କହୁଛନ୍ତି କ'ଣ ନା, ମାୟା ଜବନିକା ଛନ୍ନମ ଅଜ୍ଞାଧୋକ୍ଷଜମ ଅବ୍ୟୟମ, ଭଗବାନଙ୍କୁ କିଏ ଜାଣିପାରିବ, ମାୟା ଦ୍ୱାରା ଜବନିକାରେ ସେ ଆଚ୍ଛନ୍ନ ହେଇକି ରହିଛନ୍ତି। ଅଜ୍ଞ ଅଧୋକ୍ଷଜ, ଆମେ ଏକରେ ଅଜ୍ଞ, ଦୁଇରେ ସିଏ ହେଉଛନ୍ତି ଅଧୋକ୍ଷଜ ଅବ୍ୟୟ, ସିଏ ତାଙ୍କୁ କେମିତି ଜାଣିବା। 900,000 ସେ ମୂଢ଼ ଦୃଷା, ଯେଉଁମାନେ ମୂର୍ଖ ଅଛନ୍ତି ସେମାନେ ବୁଝିପାରିବେ ନାହିଁ ଭଗବାନଙ୍କର ଏସବୁ ଲୀଳାକୁ କିଭଳି ଭାବରେ ନା, ନଟ ନାଟ୍ୟ ଧର ଯଥା, ନଟ କିଭଳି ଭାବରେ ସେ ନାଟ କରୁଛନ୍ତି, ନଟ ନାଟ୍ୟ ଧର ଯେଉଁ ଏଭଳି ଭାବରେ ନୃତ୍ୟ କରୁଛନ୍ତି ସିଏ, ତାଙ୍କୁ ସମସ୍ତେ ବୁଝିପାରିବେ ନାହିଁ। ଏମିତିକି ସେଇ ପିଲାର ପିତା ଯଦି ରାଜା ହେଇଥିବ ସେ ଜାଣିପାରିବେ ନାହିଁ କିଏ ଏ ରାଜା କିଏ। ଆମର କଥା ଅଛି ମହାପ୍ରଭୁ ଯେତେବେଳେ ହେଇଥିଲେ ରୁକ୍ମିଣୀ ହେଇଥିଲେ ସ୍ତ୍ରୀ ରୋଲ୍ କରିଥିଲେ, ତେଣୁ ଏମିତିକି ତାଙ୍କ ମା' ବି ଜାଣିପାରିଲେ ନାହିଁ, ଶଚୀଦେବୀ ମଧ୍ୟ ଜାଣିପାରିଲେ ନାହିଁ କିଏ ସ୍ତ୍ରୀ ଲୋକ ଜଣଙ୍କ, ନବଦୀପରେ ତୁମେ ଦେଖିନି ମାନେ ତାଙ୍କୁ, ଏଇଭଳି ଭାବରେ କଥା ରହିଛି। ତେଣୁ ଏହି ଶ୍ଳୋକର ଭାଷ୍ୟରେ ଆମର ଟୀକାକାରମାନେ କହନ୍ତି, ସେ କହୁଛନ୍ତି ପାଣ୍ଡବାନାଂ ସ୍ୱଭକ୍ତାନ୍ ପାଳୟନପି ସର୍ବାନ୍ତର୍ଯ୍ୟାମ ମାପ୍ୟପି ଅଶ୍ୱତ୍ଥାମାଦିନ ପାଣ୍ଡବ ପଦାର୍ଥଂ ଅସ୍ତ୍ର ଗାହାୟସି, ଦେଖି ବୁଝିପାରିବ। ବହୁତ ସାରା ପୃଥିବୀରେ ଏଇଟା ଗୋଟେ ଚର୍ଚ୍ଚା ହୋଇଯାଇଥିଲା, ଇସ୍କନର ଭକ୍ତ ମହାନ ଭକ୍ତ ଭକ୍ତିଚର ମହାରାଜ ତାଙ୍କୁ କରୋନାରେ ସେ ଶରୀରତ୍ୟାଗ କଲେ, ଏହିଭଳି ଭାବରେ ଏତେ ସାରା ପୃଥିବୀରେ ଭକ୍ତମାନେ ତାଙ୍କୁ ପ୍ରାର୍ଥନା କରିଥିଲେ ଆଉ ସେ ତ କିଛି ହେଲାନି, ଆଉ କ'ଣ ଇଏ କଥା କିଏ ବୁଝିବ, ତାର ଉତ୍ତର ହେଉଛି ଏଇଠି ଭାଗବତ ଶୁଣିଲେ ସିନା ଜାଣିବ, ଖାଲି ପ୍ରଶ୍ନ ପଚାରିଦେଇକି ଉତ୍ତର ପାଇଗଲେ ହେବ, ବୁଝିପାରିବ ତୁମେ, ଡେଲି ଭାଗବତ ପଢ଼ିବାକୁ ପଡ଼ିବ। ଏଇଠି ରହିଛି ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁଛି ପାଣ୍ଡବାନାଂ ସ୍ୱଭକ୍ତାନ୍, ପାଣ୍ଡବମାନେ କ'ଣ ଅନ୍ୟ କିଏ, ପାଣ୍ଡବମାନେ ରକ୍ଷା କରିବା ପାଇଁ ଏଇଠି ଭଗବାନ ପଠାଇଛନ୍ତି ଅକ୍ରୂରଙ୍କୁ। ସ୍ୱଭକ୍ତାନ୍ ପାଳୟନ୍ନପି, ଭଗବାନ ତାଙ୍କର ଭକ୍ତମାନଙ୍କୁ ପାଳନ କରନ୍ତି କିନ୍ତୁ ତଥାପି ସର୍ବାନ୍ତର୍ଯ୍ୟାମ୍ୟପି, ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି ଅନ୍ତର୍ଯ୍ୟାମୀ, ସିଏ ସର୍ବ ଅନ୍ତର୍ଯ୍ୟାମୀ। ଏବଂ ଅଶ୍ୱତ୍ଥମାଧୀନ ପାଣ୍ଡବ ପଦାର୍ଥଂ ଅସ୍ତ୍ର ଗାହେସି, ଅଶ୍ୱତ୍ଥମା ଯେଉଁ ପାଣ୍ଡବ ବଧ କରିବା ପାଇଁ ଦୁଇଥର ପାଣ୍ଡବ ବଧ କରିବା ପାଇଁ ଚେଷ୍ଟା କରିଛନ୍ତି, ଗୋଟେ ଥର ତ ତାଙ୍କ ପୁତ୍ରମାନଙ୍କୁ ବଧ କଲେ, ପଞ୍ଚପାଣ୍ଡବଙ୍କର ପାଞ୍ଚ ପୁତ୍ର ଥିଲେ ସେମାନଙ୍କୁ ହତ୍ୟା କରିଦେଲେ, ଜଣେ ଯୁଦ୍ଧରେ ମୁଁ ନିହତ ହୋଇନଥିଲେ କିନ୍ତୁ ଯୁଦ୍ଧ ପରେ ସେଦିନ ରାତିରେ ଯେଉଁ ଶୟନ କରିଛନ୍ତି 18 ଦିନ ଯେଉଁ ଯୁଦ୍ଧ ହେଲା, ଅଷ୍ଟାଦଶ ଦିନ ଯୁଦ୍ଧ ଶେଷରେ ଯେତେବେଳେ ଶୟନ କରିଛନ୍ତି ସେହି ସମୟରେ ଆସିକରି ଅଶ୍ୱତ୍ଥମା ତାଙ୍କୁ ହତ୍ୟା କରିଛନ୍ତି, ଘଟଣାଟି ଅଛି, ତେଣୁ ଯେତେବେଳେ ପ୍ରସଙ୍ଗ ଚାଲିଛି କହିଦେବା ଏଇଟାକୁ, ସମସ୍ତେ ଜାଣିଥିବେ ନଥାଏ ଜାଣିଥାଇପାରନ୍ତି। ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହୋଇଗଲା, ପାଣ୍ଡବ ପକ୍ଷରେ ଥିଲେ 7 ଅକ୍ଷୌଣୀ ସୈନ୍ୟ, କୌରବ ପକ୍ଷରେ ଥିଲେ 11 ଅକ୍ଷୌଣୀ ସୈନ୍ୟ, ତେଣୁ 18 ଅକ୍ଷୌଣୀ ସୈନ୍ୟ ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଲା 18 ଦିନ ପରେ, ସେତେବେଳେ କୌରବମାନଙ୍କ ପାଖରେ ଥିଲେ 3 ଜଣ ଆଉ ପାଣ୍ଡବମାନଙ୍କ ପାଖରେ ଥିଲେ 1 ଅକ୍ଷୌଣୀ ସୈନ୍ୟ, ପାଣ୍ଡବ 5 ଭାଇ ପ୍ଲସ୍ 1 ଅକ୍ଷୌଣୀ ସୈନ୍ୟ। ତାଙ୍କର ସେନାପତି ହେଉଛନ୍ତି ଧୃଷ୍ଟଦ୍ୟୁମ୍ନ, ଦ୍ରୁପଦଙ୍କ ପୁତ୍ର। ତେଣୁ ଇଏ ଭୀମ ଯେଉଁ ରହିଛନ୍ତି ଦୁର୍ଯ୍ୟୋଧନଙ୍କର ଜାନକୁ ଭାଙ୍ଗିକରି, ଦୁର୍ଯ୍ୟୋଧନ ସେଇଠି ରହିଛନ୍ତି, ମୃତ୍ୟୁବରଣ କରୁନାହାନ୍ତି କାରଣ ତାଙ୍କୁ ମିଳିଛି, ତାଙ୍କର ବର ଅଛି, ସେ ମରିବେ ନାହିଁ। ଏକ ସମୟରେ ଯଦି ଦୁଃଖ ଏବଂ ଶୋକ, ଖାଲି ଜଣେ ଶୋକ ଶୋକରେ ରହିଲେ ସେ ମୃତ୍ୟୁବରଣ କରିବେ ନାହିଁ, ହସ ଶୋକ ଆନନ୍ଦ ହେବ ପୁଣି ଦୁଃଖ ହେବ, ଏକ ସମୟରେ ହେଲେ ସେ ମୃତ୍ୟୁବରଣ କରିବେ, ଏଇଭଳି ଭାବରେ ତାଙ୍କର ଗୋଟେ ବର ସେ ପ୍ରାପ୍ତ ହୋଇଥିଲେ। ତେଣୁ ଶୋକରେ ଅଛନ୍ତି ସେ ମୃତ୍ୟୁବରଣ କରୁନାହାନ୍ତି, ସେହି ସମୟରେ ଆସି ପହଞ୍ଚିଗଲେ 3 ଜଣ ଯାକ, ଅଶ୍ୱତ୍ଥାମା କୃତବର୍ମା ଏବଂ ଦ୍ରୋଣାଚାର୍ଯ୍ୟ, ସରି କୃପାଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ ତ ମୃତ୍ୟୁବରଣ କଲେ, ଦ୍ରୁପଦ ତାଙ୍କୁ ହତ୍ୟା କଲେ, ତେଣୁ ସିଏ ଆମର ଯେଉଁ କୌରମାନଙ୍କର ଯେଉଁ ପକ୍ଷରେ ଅନେକ ସେନାପତି ପରିବର୍ତ୍ତିତ ହେଉଥିଲେ, ସେନାପତି ଚେଞ୍ଜ ହେଉଥିଲେ। ଦଶ ଦିନ ଭୀଷ୍ମଦେବ ସେନାପତି ଥିଲେ, ଦଶ ଦିନରେ ତାଙ୍କର ପତନ ହେଲା। ତାପରେ ପାଞ୍ଚ ଦିନ ରହିଲେ ଦ୍ରୋଣାଚାର୍ଯ୍ୟ, ପାଞ୍ଚ ଦିନରେ ପନ୍ଦର ଦିନରେ ତାଙ୍କର ପତନ ହେଲା। ତାପରେ ଶଲ୍ୟ ରହିଲେ ନା କର୍ଣ୍ଣ ରହିଲେ, ତାପରେ ଶଲ୍ୟ ରହିଲେ। ଏଇଭଳି ଭାବରେ ଚାରିଜଣ ସେନାପତି ପରିବର୍ତ୍ତିତ ହୋଇଗଲେ, ଆଉ ମହାଭାରତ ଯୁଦ୍ଧ ଶେଷ ହୋଇଗଲା। ତେଣୁ ଅଶ୍ୱତ୍ଥାମା ଦେଇ କହିଲେ, ମୋତେ ଆଜି ସେନାପତି କରନ୍ତୁ, ମୁଁ ତାଙ୍କୁ ହତ୍ୟା କରିବି ଯେତିକି ପାଣ୍ଡବପତ୍ର ଅଛନ୍ତି। କାହିଁକିନା ସିଏ ଗୋଟେ ମହାଭାରତରେ ବର୍ଣ୍ଣନା କରାଯାଇଛି, ସେ ଦେଖିଲେ ସେ ରାତିରେ ଗୋଟେ କୁଆମାନେ ସବୁ ଶୋଇଥିଲେ, ବହୁତ କୁଆମାନେ ସବୁ ରହିଥିଲେ ତାଙ୍କ ବସାରେ। ଏଇ ଯେଉଁ ପେଚାମାନେ ଆସି ତାଙ୍କୁ ସବୁ ହତ୍ୟା କରିଦେଲେ। ଏଇ ଘଟଣାଟି ଦେଖି ତାଙ୍କର ଏଇ ଜ୍ଞାନ ଆସିଲା, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। ତେଣୁ ଅସାବଧାନ ଭାବରେ ଯାଇଥିଲା ବେଳେ ବହୁତ ଲୋକଙ୍କୁ ମଧ୍ୟ ଜଣେ ଅଳ୍ପ ଜଣେ ଦୁଇ ଜଣ ମାରିଦେଇପାରିବେ। ଏଇଭଳି ଭାବରେ ଅଶ୍ୱତ୍ଥାମାଙ୍କର ଚିନ୍ତା ହେଲା। ତେଣୁ ସେ କହିଲେ, ମୋତେ ସେନାପତି କରନ୍ତୁ, ମୁଁ ଯାଇକି ସବୁ ସବୁ ହତ୍ୟା କରିଦେବି, ଆଉ ଯେତିକି ଅଛି ପାଣ୍ଡବମାନେ ମୁଁ ହତ୍ୟା କରିକି ଆସିବି। ଏଇଭଳି ଭାବେ ପ୍ରତିଜ୍ଞା କଲେ। ତେଣୁ ଦୁର୍ଯ୍ୟୋଧନ, ତାଙ୍କର ତ ଆଉ କିଛି ନାହିଁ, ବୁଡ଼ିଗଲା ଲୋକକୁ କୁଟାକ୍ଷିଅଟ ମଧ୍ୟ ସାହାରା ଭଳି ଚିନ୍ତା କରିବ, କହିଲେ ଠିକ୍ ଅଛି ତୁମେ ହେଲ ସେନାପତି ହେଲ। ତେଣୁ ଆସିଲେ, ସେଠି ଗୋଟେ ମହାଦେବ ମନ୍ଦିର ଅଛି, ଶିବ ମନ୍ଦିର, ସେ ଶିବ ମନ୍ଦିର ଯାଇ ପ୍ରାର୍ଥନା କଲେ। ବର୍ଣ୍ଣନା କରାଯାଏ, ମହାଭାରତରେ ବର୍ଣ୍ଣନା କରାଯାଏ, ଶିବଜୀ ତାଙ୍କୁ ଗୋଟେ ଖଣ୍ଡା ଦେଲେ, ଇଏ ଅଛନ୍ତି ସବୁ ହତ୍ୟା କରିବ। ସେ ଯେଉଁ ଗୋଟିଏ ଅକ୍ଷଣୀ ସୈନ୍ୟ ଥିଲେ ଶିବିରରେ ସବୁ ରହିଥିଲେ, ରାତାରାତି କିଏ ଜଗିକି ରହିଲେ ବାହାରେ, କି ବାହାରେ ଯିଏ ପଳେଇବେ ତାକୁ ହତ୍ୟା କରିବେ, କିଏ ଭିତରକୁ ପଶିଲେ, ଏଇଭଳି ଭାବେ ଅଶ୍ୱତ୍ଥାମା ଭିତରକୁ ପଶିଲେ, ଆସିକି ସବୁ ସୈନ୍ୟମାନଙ୍କୁ ହତ୍ୟା କରିଦେଲେ। ଏକ ଅକ୍ଷଣୀ ସୈନ୍ୟ ରାତି ଅନ୍ଧକାର ଭିତରେ ହେଇକି ଜାଣିପାରିଲେ ନାହିଁ କ'ଣ ହେଲା କ'ଣ ହେଲା, କିଏ ଭୂତ ଆସିଲା ପ୍ରତି ଆସିଲା, ଏଇଭଳି ଭାବରେ ହେଇକରି ତାପରେ ଆକୁ ବି ହତ୍ୟା କଲେ, ଦୃଷ୍ଟଦୁମ୍ନକୁ ହତ୍ୟା କଲେ, ତାଙ୍କ ପିତାଙ୍କୁ ସେ ହତ୍ୟା କରିଥିଲା, ସେଥିପାଇଁ ତାଙ୍କୁ ହତ୍ୟା କଲେ ଅଶ୍ୱତ୍ଥାମା। ତାପରେ ଏ ଯେଉଁ ପାଣ୍ଡବ ପାଞ୍ଚ ପୁତ୍ର ଥିଲେ ତାଙ୍କୁ ହତ୍ୟା କରିଦେଲେ, ଶୋଇଥିଲେ ସେମାନେ, ଏଇଟା ନୀତି ବିରୁଦ୍ଧ କାର୍ଯ୍ୟ, ଜଣେ ଶୋଇଥିଲା ବେଳେ ତାଙ୍କ ହତ୍ୟା କରାଯିବ ନାହିଁ, ଏ ଆତତାଇ ଏମାନେ। ବହୁତ କଥା ରହିଛି ମହାଭାରତରେ, ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହା ହେଉ, ତେଣୁ ଏହିଭଳି ଭାବରେ ଯେତେବେଳେ ହତ୍ୟା କରି ସେ ପାଞ୍ଚଟି ମୁଣ୍ଡକୁ ଆଣିକି ଆସିଲେ, ସେଇଠି ମଧ୍ୟ ଥିଲେ ଦ୍ରୌପଦୀ ଥିଲେ, ସେ କ୍ୟାମ୍ପରେ ଦ୍ରୌପଦୀ ଥିଲେ। ସାଧାରଣତଃ ମିଲିଟାରୀ କ୍ୟାମ୍ପରେ ସ୍ତ୍ରୀ ଲୋକମାନେ ରହନ୍ତି ନାହିଁ, କିନ୍ତୁ ଦ୍ରୌପଦୀ ଏକ୍ସେପ୍ସନ୍, ସେ ରହିଥିଲେ। ତେଣୁ ଏହିଭଳି ଭାବରେ ସେ ଯାଇକରି ଯେତେବେଳେ ଦୁର୍ଯ୍ୟୋଧନକୁ ନେଇକି ଦେଲେ ସେ ପାଞ୍ଚ ମୁଣ୍ଡକୁ, ସେ ପ୍ରଥମେ ପଚାରିଲେ, ପାଣ୍ଡବମାନଙ୍କୁ ହତ୍ୟା କଲ, କୃଷ୍ଣ କେଉଁଠି ଥିଲେ? ତେଣୁ ଇଏ କିଛି କହିଲେ ନାହିଁ। ତେଣୁ ସେ ଜାଣିପାରିଲେ, ମୁଣ୍ଡକୁ ଚିପିଦେଲେ ଜାଣିପାରିଲେ, ଭୀମଙ୍କର ମୁଣ୍ଡ ସେ ବହୁତ ଯୁଦ୍ଧ କରିଛନ୍ତି ତାଙ୍କ ସହିତ, ଚିପିଦେଳ ଫାଟିଗଲା ସବୁ, ଜାଣିପାରିଲେ ଇଏ ପାଣ୍ଡବମାନେ ନୁହନ୍ତି, ପାଣ୍ଡବମାନେ ପାଞ୍ଚ ପୁତ୍ର। ତେଣୁ ଏଇଭଳି ଭାବରେ ଯେତେବେଳେ ଅଶ୍ୱତ୍ଥାମା କହିଲେ ଯେଉଁ ପାଣ୍ଡବମାନଙ୍କୁ ହତ୍ୟା କରିଛି, ସେତେବେଳେ ସେ ଆନନ୍ଦିତ ହୋଇଗଲେ। କିନ୍ତୁ ଯେତେବେଳେ ଜାଣିଲେ ଏମାନେ ପାଣ୍ଡବମାନେ ନୁହନ୍ତି, ଏମାନେ ପାଣ୍ଡବମାନେ ପାଞ୍ଚ ପୁତ୍ର, ସେତେବେଳେ ତାଙ୍କୁ ଦୁଃଖ ଆସିଲା, ତେଣୁ ସେ ମୃତ୍ୟୁବରଣ କଲେ। ତେଣୁ ଅଶ୍ୱତ୍ଥାମାଙ୍କୁ ସେ କ'ଣ ଅଭିଶାପ ଦେଲେ, ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ଅଶ୍ୱତ୍ଥାମା ଯେତେବେଳେ ଆସିଲେ ଚିନ୍ତା କଲେ, ତେଣୁ ତାହାପରେ ଯେତେବେଳେ ଭଗବାନ କ'ଣ କରିଛନ୍ତି, ଭଗବାନ ସବୁ ଜାଣନ୍ତି, ଭଗବାନଙ୍କ ଲୀଳା ଏଇଭଳି ଭାବେ ଦୁର୍ବିଭାବ୍ୟ ଯେଉଁ କହିଲେ ନା, ଯୋ ଦୁର୍ବିମର୍ଶ ପଥେୟା, ଭଗବାନଙ୍କ ଲୀଳା ଏଇଭଳି ଭାବେ ସାଧାରଣ ଲୋକ କ'ଣ ବୁଝିବେ, ମହାଜନମାନେ ମାନେ ବୁଝିପାରୁନାହାନ୍ତି, ସାଧାରଣ ଲୋକମାନେ କ'ଣ ବୁଝିବେ? ଭଗବାନ କ'ଣ କଲେ, ପାଣ୍ଡବ ପାଞ୍ଚ ଜଣଙ୍କୁ ନେଇଗଲେ ଶିବିରରେ, ସେମାନେ ନଥିଲେ ସେଦିନ ରାତିରେ। ଭଗବାନ ଏଭଳି ଲୀଳା ଭଗବାନଙ୍କର, ତାଙ୍କୁ ନେଇଗଲେ ଅନ୍ୟ ସ୍ଥାନକୁ ନେଇଗଲେ। ତେଣୁ ଇଏ ପାଣ୍ଡବ ପାଞ୍ଚ ଜଣଙ୍କୁ ହତ୍ୟା, ପାଞ୍ଚ ପୁତ୍ରକୁ ହତ୍ୟା କଲା ପରେ କନ୍ଦନ ଆସିଲା, ଏ ଯେଉଁ ଦ୍ରୌପଦୀ କନ୍ଦନ କରୁଛନ୍ତି, ସେହି ସମୟରେ ପାଣ୍ଡବମାନେ ଆସି ପହଞ୍ଚିଲେ, ଦେଖିଲେ ଏଭଳି ଭାବରେ ଘଟଣା ହେଇଛି। ତେଣୁ ଅର୍ଜୁନ କହିଲେ, ତୁମର ଯେଉଁ ଆତତାଇ ତୁମର ପୁତ୍ରମାନଙ୍କୁ ଯେଉଁ ହତ୍ୟା କରିଛନ୍ତି, ମୁଁ ତାଙ୍କୁ ତାଙ୍କର ମୁଣ୍ଡ ଆଣିବି, ଏଇଭଳି ଭାବରେ କହିଲେ। ଏଇଭଳିଆ ଶୋକ ସବୁ ଅଛନ୍ତି। ଯାହା ବି ହେଉ, ଏଇଭଳି ଭାବରେ ତାପରେ ଆଣିଲେ ସେ, ତାପରେ ପୁଣି ତାଙ୍କୁ ଛାଡ଼ିଦେଲେ, ସେ ପୁଣି ମାରିଲେ ଅଶ୍ୱତ୍ଥାମା ଯେଉଁ ଗର୍ଭ ଭିତରେ ରହିଥିଲେ, କ'ଣ ଉତ୍ତରାଙ୍କର ଗର୍ଭରେ, ତାକୁ ମଧ୍ୟ ବାଣୀ ମାରିବେ, ଯେଉଁ ବ୍ରହ୍ମାସ୍ତ୍ର, ଏସବୁ କଥା ସବୁ ରହିଛି। ତେଣୁ ଏଠି କୁହାଯାଉଛି, ଅଶ୍ୱତ୍ଥାମା ସର୍ବାନ୍ତର୍ଯ୍ୟାମ୍ୟପି, ଭଗବାନ ହୃଦୟରେ ନାହାନ୍ତି, ଅଶ୍ୱତ୍ଥାମାଙ୍କ ହୃଦୟରେ ନଥିଲେ ସେ କ'ଣ ଚାହିଁଥିଲେ ବନ୍ଦ କରିପାରିନଥାନ୍ତେ ଭଗବାନ? କିନ୍ତୁ ସେ କାହିଁକି ତାଙ୍କୁ ହତ୍ୟା କରିଲେ? ଏବଂ ପୁଣି ଯେଉଁ ରହିଛନ୍ତି ଉତ୍ତରାଙ୍କ ଗର୍ଭରେ ଯେଉଁ ରହିଛନ୍ତି ପୁତ୍ର, ତାକୁ ମଧ୍ୟ ହତ୍ୟା କରିବା ପାଇଁ ଅଶ୍ୱତ୍ଥାମା ଅସ୍ତ୍ର ତ୍ୟାଗ ଛାଡ଼ିଥିଲେ, ଭଗବାନ ନ ଚାହିଁଥିଲେ ଏଇଟା ହେଇଥାନ୍ତା ଅସ୍ତ୍ର ଗ୍ରାହସୀ। ପୁଣି ପାଣ୍ଡବ ପଦାର୍ଥ ଅସ୍ତ୍ର ଗ୍ରାହସୀ ପାଣ୍ଡବମାନଙ୍କୁ ହତ୍ୟା କରିଛନ୍ତି, ପାଣ୍ଡବ ପୁତ୍ରମାନଙ୍କୁ, ଏବଂ ସ୍ୱୟଂ ନସ୍ତମସ୍ତ୍ରୋପି ଅସ୍ତ୍ର ଗୃହାସି, ଭଗବାନ ଗୋଟେ ପ୍ରତିଜ୍ଞା କଲେ ମୁଁ ଅସ୍ତ୍ର ଗ୍ରହଣ କରିବି ନାହିଁ। ମହାଭାରତ ଯୁଦ୍ଧରେ ଭଗବାନ ପ୍ରସିଦ୍ଧ ରହିଛି, କ'ଣ ପ୍ରସିଦ୍ଧ ପ୍ରତିଜ୍ଞା ରହିଛି, ମୁଁ ଗ୍ରହଣ କରିବି ନାହିଁ। ସେଥିପାଇଁ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେବ ତା ପୂର୍ବରୁ ଯାଇ ପହଞ୍ଚି ଯାଇଥିଲେ କର୍ଣ୍ଣ ଏବଂ କର୍ଣ୍ଣ ନାହିଁ ଦୁର୍ଯ୍ୟୋଧନ ଏବଂ ଅର୍ଜୁନ ଦୁଇଜଣ ଯାକ ଯାଇ ପହଞ୍ଚି ଯାଇଥିଲେ। ଦୁର୍ଯ୍ୟୋଧନ ଯାଇକି ପହଞ୍ଚନ୍ତି, ଭଗବାନ ଗୋଟେ ଲୀଳା କରିଦେଲେ, ଶୟନ କରିଛନ୍ତି ଭଗବାନ, ତେଣୁ ଦୁର୍ଯ୍ୟୋଧନ ଯାଇକି ପଛପଟେ ବସିଲେ, ମା ଭଗବାନ ଶୟନ କରିଛନ୍ତି, ତାଙ୍କର ସମୁଦି ହେବେ, ତାଙ୍କର ମସ୍ତକ ପାଖରେ ଗୋଟେ ଆସନ ଥିଲା, ସେ ଆସନ ଯାଇ ବସିଲେ। ତାପରେ ଅର୍ଜୁନ ଆସିଲେ, ଅର୍ଜୁନ ତାଙ୍କ ପାଦ ପାଖରେ ବସିଲେ, ଭଗବାନ ଲୀଳା କରୁଥିଲେ। ତେଣୁ ଭଗବାନ ଯେତେବେଳେ ଆଖି କରିଥିଲେ ପଚାରିଲେ, ଅର୍ଜୁନ ତୁମେ କ'ଣ ନ ଜାଣିଲା ବୋଲି ପଚାରିଲେ, ଭଗବାନ ଭଗବାନ ବର୍ତ୍ତମାନ ମଧ୍ୟ ଶୟନ କରିଛନ୍ତି, ଭଗବାନଙ୍କ ବର୍ତ୍ତମାନ 4 ମାସ ଶୟନ ଚାଲିଛି। ଯେଉଁ ରଥଯାତ୍ରା ହେଲା, ରଥଯାତ୍ରା ପରେ ବାହୁଡ଼ା ଯେଉଁ ହେଲା, ବାହୁଡ଼ା ସମୟରେ ଯେଉଁ ଏକାଦଶୀ ହେଲା, ସେହି ସମୟରେ ଭଗବାନ ଶୟନ ଏକାଦଶୀ 4 ମାସ ଶୟନ କରିଛନ୍ତି, ଏଇ ବର୍ଷ 5 ମାସ ଶୟନ କରିବେ ଭଗବାନ। ଉତ୍ଥାନ ଏକାଦଶୀ ଆସିବ କାର୍ତ୍ତିକ ମାସ ପରେ, କାର୍ତ୍ତିକ ନା କେବେ, ହଁ। ତେଣୁ ଇଏ ଆଷାଢ଼ ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ, ଆଷାଢ଼ ମାସ ଶ୍ରାବଣ, ଆଷାଢ଼ ଶୁକ୍ଳ ଦ୍ୱିତୀୟା, ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ, ଏଇଭଳି ଭାବରେ 4 ମାସ ଭଗବାନ ଶୟନ କରିବେ, ବର୍ତ୍ତମାନ ଶୟନ କରିଛନ୍ତି ଭଗବାନ। ତେଣୁ ଯାହା ବି ହଉ, ଭଗବାନ ଉଠି ପଡ଼ିଲେ, ଶୟନ କଲେ ମଧ୍ୟ ଭଗବାନଙ୍କ ଶୟନ ଆମ ଭଳି ଶୟନ ନୁହଁ, ଭଗବାନ ଯୋଗ ନିଦ୍ରା, ଯହ କାରଣା ନଭେ ଜଳେ ଭଜତି ସ୍ମ, ଯୋଗ ନିଦ୍ରା, ଭଗବାନ ସବୁବେଳେ ଯୋଗ ନିଦ୍ରାରେ ଥାଆନ୍ତି। ଯୋଗ ନିଦ୍ରା କହିଲେ ଆମର ଯେଉଁ 3ଟି ଅବସ୍ଥା ରହିଛି, ଜାଗ୍ରତ, ସ୍ୱପ୍ନ ଏବଂ ସୁସୁପ୍ତି, 3ଟି ଅବସ୍ଥା ରହିଛି ଆମର। ଏ 3ଟି ଅବସ୍ଥାର ଉର୍ଦ୍ଧ୍ୱ ଅବସ୍ଥା ହେଉଛି ଯୋଗ ନିଦ୍ରା, ତୁରୀୟ ଅବସ୍ଥା ସେଟାକୁ କୁହାଯାଏ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ଚକ୍ଷୁ ଖୋଲିଦେଲେ, ପଚାରିଲେ, ଅର୍ଜୁନ କୁଆଡ଼େ ଆସିଲ? ନା ପ୍ରଭୁ, ଅର୍ଜୁନ କହିବା ପୂର୍ବରୁ ଦୁର୍ଯ୍ୟୋଧନ ଦ୍ୱାରକା ଦେଇ ମୁଁ ମଧ୍ୟ ଆସିଛି, ଖାଲି ଏକୁଟିଆ ଅର୍ଜୁନ ଆସିଛି, ମୁଁ ମଧ୍ୟ ଆସିଛି। ତେଣୁ ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଭଗବାନ ବାମପଟେ ଲକ୍ଷ୍ୟ କଲେ, ଓ ତମେ ଆସିଛ ଦୁର୍ଯ୍ୟୋଧନ, ମୁଁ ଦେଖିନାହିଁ ତୁମକୁ, ଆଇ ଏମ୍ ଭେରି ସରି, କିନ୍ତୁ ମୁଁ ତ ପ୍ରଥମେ ଦେଖିଲି ଅର୍ଜୁନକୁ, ଆଉ ଅର୍ଜୁନ ମଧ୍ୟ ବୟସରେ ସାନ, ତୁମଠୁ ବହୁତ ବୟସରେ ସାନ, ତେଣୁ ତାଙ୍କର ଇଚ୍ଛାକୁ ଆମେ ପୂରଣ କରିବା ଫାଷ୍ଟ, ତାପରେ ତୁମ କଥା ଚିନ୍ତା କରିବା। ଯୋଜନ ଚିନ୍ତା କରୁଛନ୍ତି, ଗଲା ସରିଗଲା କାମ। ଅର୍ଜୁନ ଭଗବାନ କହିଲେ, ମୁଁ ତ ସାହାଯ୍ୟ କରିବା ପାଇଁ ମାଗିଥିଲେ, କହିଲେ ଭଗବାନ କହିଲେ ଆମେ ସବୁ ସାହାଯ୍ୟ ମାଗିବା ପାଇଁ ଆସିଛୁ, ଭଗବାନ କହିଲେ ମୁଁ ତ ସାହାଯ୍ୟ କରିବି ନାହିଁ, ଆଉ ମୁଁ କ'ଣ ସାହାଯ୍ୟ କରିବି, ମୁଁ ତ ଅସ୍ତ୍ର ଧାରଣ କରିବି ନାହିଁ, ଆଉ କ'ଣ ସାହାଯ୍ୟ କରିବି, ତଥାପି ମୋର ସୈନ୍ୟମାନେ ଅଛନ୍ତି, ଯଦୁ ଯାଦବ ସୈନ୍ୟ ପ୍ରସିଦ୍ଧ ସୈନ୍ୟ ବର୍ତ୍ତମାନ ଆସିବା ପରେ ପରେ ଲୀଳା ଆସିବ, 49 ଅଧ୍ୟାୟ 50 ଅଧ୍ୟାୟ ଆସିବ, 23 ଅକ୍ଷଣି ସୈନ୍ୟ ସବୁ ଆସୁଥିଲେ ପ୍ରତିବର୍ଷ, ଜରାସନ୍ଧ ଆଣିକି ଆସୁଥିଲା, 50 ଲକ୍ଷ ସୈନ୍ୟରୁ ଉର୍ଦ୍ଧ, ଏବଂ ଯାଦବ ସୈନ୍ୟମାନେ ଯେଉଁ ଯୁଦ୍ଧ ହେଉଥିଲା, ଯାଦବ ସୈନ୍ୟ ଗୋଟିଏ ମୃତ୍ୟୁବରଣ କରୁନଥିଲେ, କିନ୍ତୁ 50 ଲକ୍ଷ ସୈନ୍ୟ ମୃତ୍ୟୁବରଣ କରୁଥିଲେ। ଯାଦବ ସୈନ୍ୟ ଏତେ ଯୋଦ୍ଧା ରହିଛନ୍ତି, ପ୍ରସିଦ୍ଧ ଯୋଦ୍ଧା, ଭଗବାନ ଯାହାକୁ ରକ୍ଷା କରିବେ, କି ତାଙ୍କର କ'ଣ କରିବ। ତେଣୁ ଭଗବାନ କହିଲେ, ମୋର ଯାଦବ ସୈନ୍ୟ ଅଛନ୍ତି, ଆଉ ମୁଁ ତ ଅସ୍ତ୍ର ଧାରଣ କରିବି ନାହିଁ, ଆଉ ତମେ ଯାହା ତମ ଚଏସ୍ ତମକୁ ଦେଲି, ଦୁର୍ଯ୍ୟୋଧନ ଅର୍ଜୁନ ତମେ ଯେଉଁଟା ଚାହିଁବ ନିଅ, ଫାଷ୍ଟ ଚଏସ୍ ତମର, ଟସ୍ ଯେଉଁ ପକାନ୍ତି, ଟସ୍ ଡେଲ୍ କ୍ରିକେଟରେ କିଏ ଯେଉଁ 2 କ୍ୟାପ୍ଟେନ୍ ଯାକ କରିବେ, ଯିଏ ଟସ୍ ଜିତିଗଲା ତାର ଜିତିବାର କ'ଣ, କ୍ରିକେଟ ମ୍ୟାଚ୍ ଜିତିବାର ଚାନ୍ସ ବେଶୀ, କାରଣ ସେ ତାର କହିବ କେଉଁଟା ଆଗ କରିବ, ଆଗ ବୋଲିଂ କରିବ କି ଆଗ ବ୍ୟାଟିଂ କରିବ, ସେଇଭଳି ଭାବରେ ବର୍ତ୍ତମାନ ଅର୍ଜୁନଙ୍କର ଥିଲା ଚଏସ୍, କ'ଣ ତୁମେ ଗ୍ରହଣ କରିବ, ସେନା ଗ୍ରହଣ କରିବ ନା କୃଷ୍ଣଙ୍କୁ ଗ୍ରହଣ କରିବ, ନିହତା କୃଷ୍ଣ। ତେଣୁ ଦୁର୍ଯ୍ୟୋଧନ ଚିନ୍ତା କରୁଛନ୍ତି, ଗଲା ମୋର ସରିଗଲା, ଆଗେ ମୋର ବଦଳିଗଲା, ଆଉ କ'ଣ କରିବା, ଯାହା ହେଲା ହେଲା, ଆଉ କ'ଣ କରିବା। ତେଣୁ ଅର୍ଜୁନ କହୁଛି, ପ୍ରଭୁ ମୋର ଆପଣ ଦରକାର। ହଁ, ଏତିକି ଶୁଣିଦେଲା ମାନେ ଦୁର୍ଯ୍ୟୋଧନ ଚାରକାଧୀଶ ସେନାଧ୍ୟକ୍ଷକୁ ଆଦେଶ ଦିଅନ୍ତୁ, ଆମେ ପଳେଇବୁ। ତାଙ୍କ ମନ ଭାରି ଖୁସି, ମନ ଉଡ଼ିଲା ପକେଇକି, ଆମେ ଜିତିଯିବା। ସେନା ଆସିଗଲେ, କୃଷ୍ଣ ଆସିଲେ ମୋର କ'ଣ କରିଥାନ୍ତି ସିଏ। ତେଣୁ ଏଠି କୁହାଯାଉଛି ଭଗବାନ, ହଁ ଏଇଠି ହେଲା। ତାପରେ ଯେତେବେଳେ ଯୁଦ୍ଧ ହେଲା, ଭଗବାନ ପଚାରିଲେ ଅର୍ଜୁନ, ତୁମେ କାହିଁକି ଆସିଥିଲ? ନା ପ୍ରଭୁ, ମୁଁ ଆସିଥିଲି, ବଡ଼ ଭାଇ ପଠେଇଥିଲେ, ଯୁଧିଷ୍ଠିର ମହାରାଜ ପଠେଇଥିଲେ ସେନାରେ ସାହାଯ୍ୟ କରିବା ପାଇଁ ମହାଭାରତ ଯୁଦ୍ଧରେ। ନା ମୁଁ କ'ଣ ସାହାଯ୍ୟ କରିବି, ମୁଁ ତ ଅସ୍ତ୍ର ଧାରଣ କରିବି ନାହିଁ। ଆଉ ତୁମେ ସେନାମାନଙ୍କୁ ମାଗିଥାନ୍ତେ, ନା ନା ପ୍ରଭୁ ମୋର ସେନା ଦରକାର, କ'ଣ ଦରକାର? ଆପଣ ଏକୁଟିଆ ମୋର ଯଦି ସାହାଯ୍ୟ ମୋର ଅଛନ୍ତି, ଆଉ ମୋର କିଛି ଅସୁବିଧା ନାହିଁ, ତେଣୁ ଆପଣ ଖାଲି ମୋର ସାରଥି ହୁଅନ୍ତୁ। ତେଣୁ ଏହିଭଳି ଭାବରେ ଯୁଦ୍ଧ ଆରମ୍ଭ ହୋଇଗଲା। ଯୁଦ୍ଧ ଯେତେବେଳେ ଆରମ୍ଭ ହୋଇଗଲା, ଗୋଟେ ଦିନ ଭୀଷ୍ମଦେବ ସବୁଦିନେ, ଆଜି କୌରବ ସୈନ୍ୟ ଏତିକି ମାରିଲେ, ଆଜି କୌରବ ସୈନ୍ୟ ଏତିକି ମାରିଲେ, ସବୁ ଭୀମ ତାଙ୍କୁ ହତ୍ୟା କରନ୍ତି ସବୁଦିନେ। ଏଇସବୁ କ'ଣ ଆମର ଯେଉଁ ରହିଛନ୍ତି ଧୃତରାଷ୍ଟ୍ରଙ୍କୁ ସବୁଦିନେ ରିପୋର୍ଟ ଦେଉଥିବେ, ସଞ୍ଜୟ ରିପୋର୍ଟ ଦେଉଥିବେ, ଆଜି ଏତିକି କୌରବମାନଙ୍କୁ ହତ୍ୟା କଲେ। କୌରବ ସୈନ୍ୟ ତ ଛାଡ଼ନ୍ତୁ, କୌରବ ଯେଉଁ 100 ଭାଇ ଅଛନ୍ତି, ଏତିକି ଭାଇ ହତ୍ୟା କଲେ ଭୀମ, ଏତିକି ଭାଇ ହତ୍ୟା କଲେ, ଏତିକି ଭାଇ ହତ୍ୟା କଲେ, ଧୃତରାଷ୍ଟ୍ର କହୁଥିବେ, ପୁଣି ପଚାରିବେ କ'ଣ ହେଲା କୁହ, କ'ଣ ହେଲା କୁହ, ଏଇଭଳି ଭାବରେ ଚାଲିଥିବ। ତେଣୁ ଭଗବାନ ଯଦିଓ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ଗୋଟିଏ ଦିନ ଦୁର୍ଯ୍ୟୋଧନ ଆସିକରି ଭୀଷ୍ମଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କଲେ, କହିଲେ ପିତାମହ ଆପଣ ଯୁଦ୍ଧ କରିବେ ନାହିଁ ଯଦି ମନା କରିଦିଅନ୍ତୁ, ଏଭଳି ଭାବରେ ପାଣ୍ଡବମାନଙ୍କ ପ୍ରତି ସ୍ନେହ ରଖି ଯଦି ଯୁଦ୍ଧ କରିବେ, ତାହେଲେ ଆମେ ସମସ୍ତେ ମୃତ୍ୟୁବରଣ କରିବୁ। ଏଇଭଳି ଭାବରେ ଯେତେବେଳେ କହିଲେ, ଭୀଷ୍ମଦେବ ବହୁତ କ୍ରୋଧ ପ୍ରକାଶ କରିକି ପ୍ରତିଜ୍ଞା କଲେ, ଭୀଷ୍ମଦେବ ପ୍ରତିଜ୍ଞା କଲେ। ଭୀଷ୍ମଙ୍କର ପ୍ରତିଜ୍ଞା ବହୁତ ପ୍ରସିଦ୍ଧ ପ୍ରତିଜ୍ଞା, ସେଥିପାଇଁ ତାଙ୍କ ନାମ ହେଲା ଭୀଷ୍ମ, ଭୀଷ୍ମ ନାମ ହେଲା, ତାଙ୍କ ନାମ ହେଉଛି ଦେବବ୍ରତ। ଭୀଷ୍ମ ହେଲା କାହିଁକି ନା ତାଙ୍କର ପ୍ରତିଜ୍ଞା କରିଥିଲେ, ମୁଁ ବିବାହ କରିବି ନାହିଁ, ସେ ଆଉ ଗୋଟେ ପ୍ରସଙ୍ଗ ଅଛି, ଆମେ ସେଇଟା କହିବା ନାହିଁ। ତେଣୁ ସେ ପ୍ରତିଜ୍ଞା କଲେ, ମୁଁ 5 ବାଣ ତିଆରି କରୁଛି, ଆସନ୍ତାକାଲି ସମସ୍ତଙ୍କୁ ହତ୍ୟା କରିଦେବି, ପାଣ୍ଡବମାନଙ୍କୁ ସମସ୍ତଙ୍କୁ ହତ୍ୟା କରିବି, ନହେଲେ କୃଷ୍ଣଙ୍କୁ କ'ଣ ଇଏ କରେଇବି, ଅସ୍ତ୍ର ଧାରଣ କରେଇବି, ଏଇଭଳି ଭାବେ ପ୍ରତିଜ୍ଞା କରିଥିଲେ ଭୀଷ୍ମ। ତେଣୁ ପାଣ୍ଡବମାନେ ନିଶ୍ଚିନ୍ତରେ ଶୋଇଛନ୍ତି, କିନ୍ତୁ ଭଗବାନ ସବୁ ଜାଣନ୍ତି କ'ଣ ଘଟଣା ହୋଇଗଲାଣି, ଆ ଭିତରେ ଲେଟେଷ୍ଟ ନ୍ୟୁଜ୍ କ'ଣ ହୋଇଗଲାଣି, ପାଣ୍ଡବମାନେ ଜାଣିନାହାନ୍ତି ଯେ ଯୁଦ୍ଧ ସରିଲା ପରେ ଶୟନ କରିଛନ୍ତି। ତେଣୁ ଭଗବାନ ଉଠେଇଲେ ଅର୍ଜୁନଙ୍କୁ, କୃଷ୍ଣ ଉଠେଇଲେ ଅର୍ଜୁନଙ୍କୁ, ଉଠ ଅର୍ଜୁନ, ବର୍ତ୍ତମାନ ଶୋଇବା ବେଳ ନୁହଁ, ଆସ ଆସ ଯିବା, ସେଠି ବହୁତ କାମ ଅଛି ସବୁ। ତେଣୁ ଭଗବାନ ତାଙ୍କୁ ନେଇକି ଗଲେ, କୌରବ ଶିବିରକୁ ଗଲେ। ଯଦିଓ ଯୁଦ୍ଧ ହେଉଥିଲା, ଦିନବେଳା ଯୁଦ୍ଧ ହେଉଥିଲା, ଶଙ୍ଖ ବାଜିଗଲା ପରେ ଯୁଦ୍ଧ ହେଉଥିଲା, ଶଙ୍ଖ ବାଜିଗଲା ପରେ ବନ୍ଦ ହେଉଥିଲା, ତେଣୁ ସନ୍ଧ୍ୟାବେଳେ ସମସ୍ତେ ବନ୍ଧୁ ଭାବରେ ରହୁଥିଲେ। ତେଣୁ ଅର୍ଜୁନ ଏବଂ କୃଷ୍ଣ ଯାଇ ପହଞ୍ଚିଲେ ଦୁର୍ଯ୍ୟୋଧନଙ୍କ ପାଖରେ, ପ୍ରଭୁପାଦ ମହାରାଜ ଏସବୁ ଏ କଥାଟି କହିଛନ୍ତି। ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଦେଖିଲେ ଇଏ ଆସିଛନ୍ତି, ଅର୍ଜୁନ ପଚାରିଲେ, କ'ଣ ପାଇଁ ଆସିଲ ତୁମେ, କ'ଣ ଦରକାର ତୁମେ କୁହ, ମୁଁ ଦେବି। ନା ତା ପୂର୍ବରୁ ଗୋଟେ ଘଟଣା ହେଇଛି, ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ, ସେହି ସମୟରେ ଦୁର୍ଯ୍ୟୋଧନ ଏବଂ ଅନ୍ୟମାନେ ସବୁ କର୍ଣ୍ଣ ଇତ୍ୟାଦି ସବୁ ଯାଇକରି ତାଙ୍କୁ କ'ଣ ଚିଡ଼ିବା ପାଇଁ ସବୁ ତାଙ୍କ ସୈନ୍ୟବଳ ସବୁ ନେଇକି ଯାଇଥିଲେ, ଦେଖ ଦେଖ ଆମେ କେତେ ଐଶ୍ୱର୍ଯ୍ୟରେ ରହିଛୁ, ତୁମେ କେମିତି ରହିଛ, ବନବାସରେ ରହିଛୁ, କେତେ କଷ୍ଟରେ ରହିଛୁ, ଆମେ କେତେ ଆନନ୍ଦରେ ରହିଛୁ, ଏଇଭଳି ଭାବରେ ଦେଖିବା ପାଇଁ ଯାଇଥିଲେ। ତେଣୁ ସେହି ସମୟରେ ଜଣେ ଗନ୍ଧର୍ବ ଆସି ତାଙ୍କୁ ବନ୍ଦୀ କରି ନେଇଯାଇଥିଲେ ଦୁର୍ଯ୍ୟୋଧନଙ୍କୁ। କର୍ଣ୍ଣ ମଧ୍ୟ ତାଙ୍କୁ ଉଦ୍ଧାର କରିପାରିଲେ ନାହିଁ, କିନ୍ତୁ ଯୁଧିଷ୍ଠିର ମହାରାଜ ଯେତେବେଳେ ଜାଣିଲେ, ସେତେବେଳେ ସେ କହିଲେ ଅର୍ଜୁନକୁ, ନା ନା ତୁମେ ଆମର ସେ ଭାଇ, ଯାହା ହେଲେ ବି ସେ ଆମର ଭାଇ, ତାଙ୍କୁ ତୁମେ ଉଦ୍ଧାର କର। ତେଣୁ ସେ ଗନ୍ଧର୍ବଙ୍କୁ ପରାସ୍ତ କରିକି ଦୁର୍ଯ୍ୟୋଧନକୁ ଉଦ୍ଧାର କରିଥିଲେ। ତେଣୁ ଗନ୍ଧର୍ବ ଦୁର୍ଯ୍ୟୋଧନ ପଚାରିଥିଲେ, ଆମେ କିଛି ବର ମଠରୁ ଗ୍ରହଣ କର, ସେ କିଛି ନେଇନଥିଲେ, ବର୍ତ୍ତମାନ ସେଇ କଥା ମନେ ପକେଇଦେଲେ, ନା ହଁ ଠିକ୍ ଅଛି, କ'ଣ ଚାହୁଁଛ କୁହ, ବର୍ତ୍ତମାନ କ'ଣ ରାଜ୍ୟ ଦେଇଦେବି, ନା 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 ମୋର ଖାଲି ତୁମ ମୁକୁଟଟା ଦରକାର, ଗୋଟେ ରାତି ପାଇଁ ମୁକୁଟଟା ମାଗିଲେ। ତେଣୁ ଦୁର୍ଯ୍ୟୋଧନ ତାଙ୍କର ମୁକୁଟକୁ ପ୍ରଦାନ କଲେ, ମୁକୁଟକୁ ଦେଇକି ନେଇକି ଗଲେ, ଭୀଷ୍ମଦେବଙ୍କ ପାଖକୁ ଗଲେ, ସେ 5 ବାଣକୁ ନେଇ ଆସିଲେ ଚଳନା କରିକିରି ଅର୍ଜୁନ। ତା ପରଦିନ ଯୁଦ୍ଧରେ ଯେତେବେଳେ ଦେଖିଲେ, ଭୀଷ୍ମଦେବ ଜାଣିଗଲେ ଭଗବାନଙ୍କର ଚକ୍ରାନ୍ତ, ତେଣୁ ସେ ପ୍ରତିଜ୍ଞା କଲେ ଆଜି ମୁଁ ଅର୍ଜୁନଙ୍କୁ ହତ୍ୟା କରିବି ନହେଲେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରିବି, ଏ ପ୍ରତିଜ୍ଞା ଥିଲା ଭୀଷ୍ମଦେବଙ୍କର। ତେଣୁ ଏତେ ଯୁଦ୍ଧ କଲେ, ପ୍ରବଳ ଭାବରେ ଯୁଦ୍ଧ କଲେ, ଅର୍ଜୁନଙ୍କର ଶରୀରରୁ ଘର୍ମ ନିର୍ଗତ ଝାଡ଼ ବାହାରିଲା ଅର୍ଜୁନଙ୍କ ଶରୀରରୁ। ତେଣୁ ଭଗବାନ ଯେତେବେଳେ ଦେଖିଥିଲେ ଅର୍ଜୁନ ଝାଡ଼ ପୋଛୁଛନ୍ତି, ଏତେ ଯୁଦ୍ଧରେ ସେ ପରିଶ୍ରମ ହୋଇଗଲା, ତାଙ୍କୁ ଭଗବାନ ଆଉ ସହିପାରିଲେ ନାହିଁ। ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଅର୍ଜୁନଙ୍କର ଏ ଯେଉଁ 18 ଦିନ ଯୁଦ୍ଧ ହେଲା, ଅର୍ଜୁନଙ୍କର ଏତିକି ତାଙ୍କର ପରିଶ୍ରମ ହେଲା, ତାଙ୍କର ଗୋଟେ ଥରେ ଶରୀରରୁ ଝାଡ଼ ବାହାରିଥିଲା, ସେଇଟା ସେ ପୋଛିଥିଲେ, ଏଇଟାକୁ ଭଗବାନ ସହିପାରିଲେ ନାହିଁ। ଭଗବାନ ଡେଇଁ ପଡ଼ିଲେ ସେ ରଥ ଉପରୁ। ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି, ଭୀଷ୍ମଦେବ ସେ କଥା କହୁଛନ୍ତି। ତେଣୁ ଭଗବାନ ଡେଇଁ ପଡ଼ିକିରି ଅସ୍ତ୍ର ଗ୍ରହଣ କଲେ, ଗୋଟେ ରଥ ଚକାକୁ ଧରିକିରି, ଭଙ୍ଗା ରଥ ଚକାଟି ଥିଲା ତାକୁ ଧରିକିରି ଧାଇଁଲେ ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ, ଏ ଶ୍ଳୋକଟି ଅଛନ୍ତି। ତେଣୁ ଏଇଠି ସେ କଥା କୁହାଯାଉଛି, ପାଣ୍ଡବ ପଦାର୍ଥ ଅସ୍ତ୍ର କାହାଣୀ ସ୍ୱୟଂ ନଷ୍ଟ ଅସ୍ତ୍ରୋପି ଅସ୍ତ୍ର ଗ୍ରହଣ ଆସି, ନିଜେ ଯଦି ପ୍ରତିଜ୍ଞା କଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ଅସ୍ତ୍ର ଧାରଣ କଲେ, ଭଗବାନଙ୍କ ଲୀଳାକୁ ବୁଝିବା ଏତେ ସହଜ ନୁହଁ। ପୁଣି ଶିଷ୍ଟ ପାଳନ ପ୍ରଭୃତ୍ତି ଭୀଷ୍ମାଧୀନ ସଂହାର ହେସି, ଭଗବାନ ଭଗବତ ଗୀତାରେ ଏତେ ସବୁ କଥା କହିଲେ, ଜ୍ଞାନ ଦେଲେ, ଗୋଟିଏ ଜ୍ଞାନ ନିଜେ ନ କହିକିରି କହିଲେ, ଅର୍ଜୁନ ତମେ ପ୍ରତିଜ୍ଞା କରି କୁହ ଏଇଟା, କୁନ୍ତି ପ୍ରତିଜ୍ଞାନ ହି ନାମେ ଭକ୍ତ ପ୍ରଣଶ୍ୟତି, ହେ କୁନ୍ତି ପୁତ୍ର ତମେ ଘୋଷଣା କର, ମୋର ଭକ୍ତର କେବେ ବିନାଶ ହେବ ନାହିଁ। ଅର୍ଜୁନ କହିଲେ, ପ୍ରଭୁ ଆପଣ କହୁନାହାନ୍ତି, ନା ନା ନା, ମୁଁ ଯଦି କହିବି ଭକ୍ତମାନେ କହିବେ, ଭଗବାନ ଦରକାର ପଡ଼ିଲେ ତାଙ୍କର କଥାକୁ ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାକୁ ରକ୍ଷା କରନ୍ତି ଭଗବାନ, ଏ ଭଗବାନଙ୍କ ଭକ୍ତବତ୍ସଳତା। ତେଣୁ ଏହି ଶ୍ଳୋକଟି ଭଗବତ ଗୀତାରେ ନବମ ଅଧ୍ୟାୟରେ ଅଛି, ଭଗବାନ ନିଜେ ପ୍ରତିଜ୍ଞା ନ କରି କହିଲେ, ଅର୍ଜୁନ ତମେ ପ୍ରତିଜ୍ଞା କର, ମୋର ଭକ୍ତ ହେଲେ ଭକ୍ତର କେବେ ବିନାଶ ହେବ ନାହିଁ, କୌନ୍ତେୟ ପ୍ରତିଜ୍ଞାନ ହିଁ ନ ମେ ଭକ୍ତ ପ୍ରଣଶ୍ୟତି। କିନ୍ତୁ ଏଇଠି ଦେଖିବା, ସ୍ୱୟଂ ନସ୍ତ ଏ କ'ଣ ଶିଷ୍ଟ ପାଳନ ପ୍ରଭୃତ ବି ଭୀଷ୍ମାଧୀନ ସଂହାର, ଭୀଷ୍ମ ତାଙ୍କର ଅତ୍ୟନ୍ତ ପ୍ରିୟ, ଜଣେ ମହାଜନ ସାଧାରଣ ବ୍ୟକ୍ତି ନୁହନ୍ତି, ଜଣେ ମହାଜନ ସିଏ, କିନ୍ତୁ ତାଙ୍କୁ ବଦ୍ଧ କଲେ ଭଗବାନ, ଅର୍ଜୁନକୁ ମାଧ୍ୟମରେ କରିକିରି ତାଙ୍କୁ ବଦ୍ଧ କଲେ, ଆଉ କ'ଣ ସେ ଶିଷ୍ଟ ପାଳନ କଲେ। ସେହିଭଳି ଭାବରେ ଦ୍ରୌପଦୀ ସୁଭଦ୍ରୟୋ ଅତି ସ୍ନେହାନ୍ନପି ତତ୍ର ପୁତ୍ରାନ୍ ଘାତେସି, ସୁଭଦ୍ରା ତାଙ୍କର ଭଉଣୀ, ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ଭଗବାନ ବଦ୍ଧ କରେଇଲେ, ଭଗବାନ ନେଇଗଲେ ସେଦିନ ଅର୍ଜୁନକୁ ଦୂରକୁ ନେଇଗଲେ, ଏବଂ ଏମାନେ ସପ୍ତରଥୀ ମିଶିକିରି କୌର ପକ୍ଷରେ ସପ୍ତରଥୀ ମିଶିକିରି ହତ୍ୟା କଲେ, କାହାକୁ ଏ ଯେଉଁ ରହିଛନ୍ତି ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ହତ୍ୟା କଲେ, ଭଗବାନ ଏହିଭଳି ଭାବରେ ନେଇଗଲେ ତାଙ୍କୁ, ଅର୍ଜୁନଙ୍କୁ ନେଇଗଲେ। ପୁଣି ସେହିଭଳି ଭାବରେ ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରକୁ ମଧ୍ୟ ହତ୍ୟା କରେଇଲେ, କେତେ ତାଙ୍କର ପ୍ରିୟ ସେ ଦୁଇଜଣ ଦ୍ରୌପଦୀ ଏବଂ ସୁଭଦ୍ରା, ଅତି ସ୍ନେହ ନପି ତତ୍ର ପୁତ୍ରାନ୍ ଘାତ ହେସି, ତାଙ୍କ ପୁତ୍ରମାନଙ୍କୁ ହତ୍ୟା କରେଇଲେ, ତେଣୁ ତବ ଲୀଳା ନ ଜାଣ ଆମି କୁଚିଦେବୀ, ସେ ସ୍ତୁତିରେ ସେ କଥା କହୁଛନ୍ତି, ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ତେଣୁ ଭଗବାନ ଲୀଳା ବୁଝିବା ଏତେ ସହଜ ନୁହଁ, ଇଏ ତ ଧୃତରାଷ୍ଟ୍ର କ'ଣ ବୁଝିବେ, ମହାଜନମାନେ ମଧ୍ୟ ବୁଝିପାରୁନାହାନ୍ତି, ଆଉ ଇଏ ଧୃତରାଷ୍ଟ୍ର କ'ଣ ବୁଝିବେ, ଇଏ ତ ଭଗବାନ କଥାକୁ ମାନୁନାହାନ୍ତି। ଇଏ ଗୋଟେ ଆମେ ଗତକାଲି ତ କହିଥିଲେ କଥା, ସିଏ ଗୋଟେ ମାଧ୍ୟମରେ କହିକିରି ଏଇଟାକୁ ଗ୍ରହଣ କରୁନାହାନ୍ତି ଭଗବାନ କଥାକୁ। ତେଣୁ ଏଠି କହୁଛନ୍ତି, ଯୋ ଦୁର୍ବିର୍ମର୍ଷ ପଥୟା, ଭଗବାନଙ୍କର ଯେଉଁ କଥା ସବୁ ରହିଛି ସେଟାକୁ ଆମେ ସହଜରେ ବୁଝିପାରିବା ନାହିଁ, କିନ୍ତୁ ମହାଜନ ଜେନ ଗଥସ ପନ୍ଥା, ଯେଉଁ ମହାଜନମାନେ ଯେଉଁ ପନ୍ଥା ନିର୍ଣ୍ଣୟ କରିଛନ୍ତି ଆମେ ସେଇଟାକୁ ଗ୍ରହଣ କରିବା। ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଆମର ହେଉଛି ଭକ୍ତଙ୍କର କର୍ତ୍ତବ୍ୟ ହେଉଛି ଏଇଟା, ସିଏ କହିବେନି ଭଗବାନଙ୍କର କ'ଣ ଲୀଳା ଆମେ ବୁଝିପାରୁନାହୁଁ କିଛି କରିନାହୁଁ, କିନ୍ତୁ ଆମେ ଆଉ ଭରସା କରିବୁନି, ନା ନା, ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଇଏ ହେଉଛି କ'ଣ ଶରଣାଗତି, ଏ ଛଅ ପ୍ରକାର ଶରଣାଗତି ରହିଛି, ଗୋଟା ହେଉଛି ଅବଶ୍ୟ ରଖିବେ କୃଷ୍ଣ, ଇଏ ଏଇ ଧାରଣାଟା ଆମେ ରହିବ ଅନ୍ତିମ ପର୍ଯ୍ୟନ୍ତ, ଅନ୍ତିମ ସମୟ ପର୍ଯ୍ୟନ୍ତ ଆମେ ଏଇଟା ଚିନ୍ତା କରିବା, ଭଗବାନ ଆମକୁ ରକ୍ଷା କରିବେ, ଇଏ ଆମର କର୍ତ୍ତବ୍ୟ ହେଉଛି ଏଇଟା, ଆମେ ଏଇଟାକୁ ସବୁବେଳେ ବିଶ୍ୱାସ କରିବା। ତେଣୁ ଯାହା ବି ହଉ, ଦୂର୍ବିମର୍ଶ ପଥୟା ନିଜ ମାଆ ଏଦମ୍, ଭଗବାନ ଯେଉଁ ଲୀଳା ହେଉଛି, ଭଗବାନ ଏଇ ମାୟା ରଚନା କରିଛନ୍ତି ଭୌତିକ ଜଗତକୁ, ନିଜ ବହିରଙ୍ଗ ମାୟାରୁ ସୃଷ୍ଟି କରୁଛନ୍ତି ଭୌତିକ ଜଗତକୁ, ନିଜ ମାୟା ଇଦମ୍ ସୃଷ୍ଟା ଗୁଣାନ୍ ବିଭଜତେ ତଦନୁପ୍ରବିଷ୍ଟ, ଏଇଟାକୁ ସୃଷ୍ଟି କଲେ, ମାୟାରେ ସୃଷ୍ଟି କଲେ ଭଗବାନ ଭୌତିକ ଜଗତକୁ ତାଙ୍କ ମାୟାର ଦ୍ୱାରା ସୃଷ୍ଟି କରୁଛନ୍ତି, ବହିରଙ୍ଗ ମାୟା ସତ୍ୱରଜ ତମ ତିନି ଗୁଣରେ ସବୁ ଭଗବାନ ସୃଷ୍ଟି କରିଦେଉଛନ୍ତି ଭଗବାନ, ଏବଂ ଖାଲି ସୃଷ୍ଟି କରି କ'ଣ କଲେ ଗୁଣାନ୍ ଏଇ ତିନି ପ୍ରକାର ଗୁଣକୁ ସୃଷ୍ଟି କରିକି ବିଭଜତେ ସବୁ ବିଭାଜନ କରିଦେଲେ ବା ଅଲଗା ଅଲଗା କରିଦେଲେ ସତ୍ୱ ରଜ ତମ ଏଇଭଳି ଭାବରେ ବିଭାଜନ କରିକିରି ତଦନୁପ୍ରବିଷ୍ଟ ଭଗବାନ ପ୍ରବେଶ କଲେ, ମାୟା ମାୟା ଜଗତରେ ପ୍ରବେଶ କଲେ ଭଗବାନ, ଭଗବାନ ସତ୍ୟଗୁଣରେ ଭଗବାନ ବିଷ୍ଣୁ ରୂପରେ ଆସିଲେ, ରଜଗୁଣରେ ବ୍ରହ୍ମା ରୂପରେ ଆସିଲେ, ତମ ଗୁଣରେ ଶିବ ରୂପରେ ଆସିଲେ, ଏବଂ ଅନ୍ୟାନ୍ୟ ସବୁ ଜୀବମାନେ ମଧ୍ୟ ସବୁ ଆସିଛନ୍ତି, ଜୀବମାନଙ୍କ ହୃଦୟରେ ମଧ୍ୟ ଭଗବାନ ରହିଛନ୍ତି, ଭଗବାନ ପ୍ରବେଶ ହେଇଛନ୍ତି, ସବୁଠାରେ ରହିଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେଉଁ ଉତ୍ତମ ପୁରୁଷ ସ୍ତନ୍ୟ ପରମାତ୍ମେତି ଉଦାହୃତ ଯୋ ଲୋକତ୍ରୟ ମହାବିଶ୍ୱ ବିଭର୍ତ୍ତି ଅବ୍ୟୟଶ୍ୱର, ପରମାତ୍ମା ରୂପରେ ସେ ଅଣୁ ପରମାଣୁରେ ମଧ୍ୟ ରହିଛନ୍ତି ଏବଂ ସମସ୍ତ ଜୀବମାନଙ୍କ ହୃଦୟରେ ମଧ୍ୟ ରହିଛନ୍ତି, କାହିଁକି ନା ବିଭର୍ତ୍ତି ଏ ବହୁତ ଜଗତକୁ ସେ ପାଳନ କରୁଛନ୍ତି, ଗର୍ଭଦୋଷାଇ ବିଷ୍ଣୁ ରୂପରେ ରହିକରି ଜଗତକୁ ସେ କ'ଣ ମେଣ୍ଟେନ୍ କରୁଛନ୍ତି, ନହେଲେ ନଷ୍ଟ ହୋଇଯିବ ଭୌତିକ ଜଗତ, ବିଭର୍ତ୍ତି ଅବ୍ୟୟଶ୍ୱର। ଏବଂ ତମ ଗୁଣର ମାଧ୍ୟମରେ ଶିବଜୀ ରୂପରେ ଆସିକରି, ଶିବଜୀ ରୂପରେ ତମ ଗୁଣ ବିଷ୍ଣୁ ତମ ଗୁଣକୁ ଆଶ୍ରୟ କରି ଯେତେବେଳେ ଆସନ୍ତି ସେତେବେଳେ ସେ ଶିବରେ ପରିଣତ ହୋଇଯାଆନ୍ତି। ହିରଂ ଯଥା ତଥି ବିକାରଂ ବିଶେଷ ଯୋଗାତ୍ ସଂଜାୟତେ ନହି ତଥା ଜଗସ୍ତି ହେତୁ ଯସମ୍ଭୂତାମପି ତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। କ୍ଷୀରଟା ବର୍ତ୍ତମାନ କ୍ଷୀର ବନ୍ଦ କରାଯାଇଛି, ଏ ଦହି ଦହି ବନ୍ଦ କରାଯାଇ ଦହି ବନ୍ଦ କରାଯାଇଛି, ଗତ ଆର ମାସରେ ଆସିବ କ୍ଷୀର ବନ୍ଦ ହେବ, ଚାରି ମାସରେ ଚାରୋଟି ଜିନିଷ ତ୍ୟାଗ କରିବେ ବୈଷ୍ଣବ ଭଗବାନ ପାଇଁ ତ୍ୟାଗ କରିବେ, ନହେଲେ ଆଉ କାହିଁ ପାଇଁ ତ୍ୟାଗ କରିପାରିବେ, ଭଗବାନ ପାଇଁ ତ୍ୟାଗ କଲେ ଭଗବାନ ସେଥିରେ ସନ୍ତୁଷ୍ଟ ହୋଇଯାଆନ୍ତି। ତେଣୁ କ୍ଷୀରରେ ଯେତେବେଳେ ଦହି ଆଡ୍ ହୋଇଯିବ, ଅମଳ ଟିକେ ଖଟା ପକାଇଦେଲେ, କାଜୁ ଲେମ୍ବୁ ପକାଇଦେଲେ, ଯାହା ଟିକେ ପକାଇଦେଲେ ସେଇଟା ଦହିରେ ପରିଣତ ହୋଇଯାଉଛି, କିନ୍ତୁ ଦହିରେ ପରିଣତ ହୋଇଗଲା ପରେ ସେ ଆଉ କ୍ଷୀର କାମ କରିବ, କ୍ଷୀରର କାର୍ଯ୍ୟ ସେ କରିବ ନାହିଁ। ସେହିଭଳି ଭାବରେ ଭଗବାନ ବିଷ୍ଣୁ ତତ୍ତ୍ୱ ଯେତେବେଳେ ଭୌତିକ ଜଗତକୁ ଆସନ୍ତି, ତମଗୁଣକୁ ଆଶ୍ରୟ କରି ଆସନ୍ତି, ସେତେବେଳେ ଶିବଜୀରେ ପରିଣତ ହୋଇଯାଆନ୍ତି, ତେଣୁ ସିଏ ଆଉ ବିଷ୍ଣୁଙ୍କର କାର୍ଯ୍ୟ କରିପାରିବେ ନାହିଁ। ଇଏ ହେଉଛନ୍ତି ଶିବ ତତ୍ତ୍ୱ, ବ୍ରହ୍ମା ଏଇଟାକୁ କହିଛନ୍ତି ଆମ ବ୍ରହ୍ମ ସଂହିତାରେ। ତେଣୁ ଶିବଜୀଙ୍କର କାର୍ଯ୍ୟ ହେଲା ଧ୍ୱଂସ କରିବେ, ବର୍ତ୍ତମାନ ଯେଉଁ କରୋନା ଦ୍ୱାରା ଧ୍ୱଂସ ହେଉଛି, ଶିବଜୀଙ୍କର କାର୍ଯ୍ୟ ଚାଲିଛି, ସେଇଟା ଡିପାର୍ଟମେଣ୍ଟ ସବୁ ରହିଛି, କିଏ କେଉଁ ଡିପାର୍ଟମେଣ୍ଟରେ ରହିଛନ୍ତି, ବ୍ରହ୍ମା ସୃଷ୍ଟି ଦାୟିତ୍ୱରେ ଅଛନ୍ତି, ସୃଷ୍ଟି କରୁଛନ୍ତି, ବିଷ୍ଣୁ ପାଳନ କରୁଛନ୍ତି, ସତ୍ୟଗୁଣରେ ପାଳନ କରାଯିବ, ରଜଗୁଣରେ ସୃଷ୍ଟି କରାଯିବ, ତମ ଗୁଣରେ ଧ୍ୱଂସ କରାଯିବ, ଏ ତିନୋଟି ଗୁଣ ତିନୋଟି ଗୁଣରେ ତିଆରି କରି ଭଗବାନ ସବୁ କରୁଛନ୍ତି। ତଦନୁପ୍ରବିଷ୍ଟ ତସ୍ମୈ ନମ ଦୁର୍ବୋଧ ବିହାର ତନ୍ତ୍ର, ତେଣୁ ପ୍ରଭୁ ମୁଁ ଆପଣଙ୍କର ଦୁର୍ବୋଧ, ଆପଣଙ୍କୁ ଆମେ ଜାଣିପାରିବୁ ନାହିଁ, ବୋଧ ବୋଧ କହିଲେ ଜ୍ଞାନ, ଦୁର୍ବୋଧ ଆମେ ସେ ଆମର ଜ୍ଞାନର ଉର୍ଦ୍ଧ୍ୱରେ ସିଏ ଭଗବାନ, ଭଗବାନ ସେଥିପାଇଁ କୁହାଯାଏ ଜୟ ଶ୍ରୀ ଶ୍ରୀ ସୀତାରାମ ରତ୍ନ ହନୁମାନ ଜୀ କି, ଭଗବାନ କୁହାଯାଏ ସେ ହେଉଛନ୍ତି ଅଧକ୍ଷଜ, ଅଧକ୍ଷଜ ଆମ ଇନ୍ଦ୍ରିୟମାନଙ୍କ ଦ୍ୱାରା ତାଙ୍କୁ ବୁଝି ହେବ ନାହିଁ, ସମସ୍ତେ ଚାହାନ୍ତି ଭଗବାନଙ୍କୁ ଇନ୍ଦ୍ରିୟମାନଙ୍କ ମାନଙ୍କରେ ବୁଝିବା ପାଇଁ, ମୋତେ ଦେଖେଇ ଦେଇପାରିବ ଭଗବାନଙ୍କୁ, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଅଭକ୍ତମାନେ ନାସ୍ତିକମାନେ ବା ଅସୁର ପ୍ରକୃତିର ସ୍ୱଭାବ ବ୍ୟକ୍ତିମାନେ, ସେମାନେ ଏଇ ଚ୍ୟାଲେଞ୍ଜ କରନ୍ତି, ଦେଖେଇ ଦେଇପାରିବ ଭଗବାନ, ଦେଖେଇ ଦେଇ ଭଗବାନ ଦେଖେଇ ଦେଇପାରିବ, ଯଦି ଦେଖେଇ ନପାରିବ ଆମେ ଭଗବାନ ଗ୍ରହଣ କରିବୁ ନାହିଁ, ଦେଖେଇଦେଲେ ଆମେ ଗ୍ରହଣ କରିବୁ, ତମେ ଦେଖେଇଲେ ତମେ ଗ୍ରହଣ କରିପାରିବ, ଦେଖିବାର ଶକ୍ତି ଅଛି, ଦେଖିବାର ଚକ୍ଷୁ ଦରକାର ତମର, ସେଇ ଚକ୍ଷୁ ହେଲେ ତମେ ଦେଖିବ। ତେଣୁ ଅଧ୍ୟକ୍ଷ ସେମାନେ କହନ୍ତି କ'ଣ ଆମେ ଯେମିତି ଦେଖୁଛୁ ସବୁ ଦେଖୁଛୁ, ଏ କାଗଜ ସବୁ ଜିନିଷପତ୍ର ସବୁ ଦେଖେ କେତେ କ'ଣ ସବୁ ଦେଖାଯାଉଛି, ସବୁ ଜିନିଷ ଚକ୍ଷୁରେ ଆମେ ଦେଖୁଛୁ, ଭଗବାନ ଆମେ ଚକ୍ଷୁରେ ଦେଖିଦେବୁ, ଦେଖିଦେଲେ ଆମେ ବିଶ୍ୱାସ କରିବୁ। ଭଗବାନ ଯେତେବେଳେ ଥିଲେ, ଭଗବାନ ରାମଚନ୍ଦ୍ର ଲୀଳା କରୁଥିଲେ, ଭଗବାନ କୃଷ୍ଣ ଲୀଳା କରୁଥିଲେ, ଅନେକ ଭଗବାନଙ୍କର ଅବତାର ସବୁ ଆସୁଛନ୍ତି, ଆସନ୍ତା 12 ତାରିଖରେ ଆମେ ଭଗବାନ କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରିବା, 5000 ବର୍ଷ ତଳର ଘଟଣା, ରାମଜୀଙ୍କର ଘଟଣା, ଆହୁରି ଲକ୍ଷ ଲକ୍ଷ ବର୍ଷ ତଳର ଘଟଣା ସବୁ ଆସିଥିଲେ। କେତେଜଣ ଲୋକ ଜାଣିଥିଲେ ତାଙ୍କୁ ଭଗବାନ ବୋଲି? ସେମାନଙ୍କର ଦେଖିପାରୁନଥିଲେ। ଭଗବାନ କୃଷ୍ଣ ଯେତେବେଳେ ଆସିଥିଲେ, ଭଗବାନ ନିଜକୁ ଘୋଷଣା କଲେ, ମୁଁ ହେଉଛି ଭଗବାନ, ମହାଭାରତ ଯୁଦ୍ଧରେ ଘୋଷଣା କଲେ, ଦେଖେଇଲେ ତାଙ୍କର ବିଶ୍ୱରୂପକୁ ଦେଖେଇଲେ ଏବଂ ଘୋଷଣା କଲେ ମୁଁ ହେଉଛି ଭଗବାନ। କିନ୍ତୁ ତଥାପି ତାଙ୍କୁ ଲୋକମାନେ ବୁଝିପାରିଲେ ନାହିଁ। ଭଗବାନ ଘୋଷଣା କଲେ, ଏତେ ସବୁ ଲୀଳା କଲେ, କେତେ କ'ଣ ସବୁ କଲେ, ଐଶ୍ୱର୍ଯ୍ୟ ଦେଖେଇଲେ, ସବୁ କଲେ, ତଥାପି ଲୋକମାନେ ବୁଝିପାରିଲେ ନାହିଁ। ଆଉ ଭଗବାନ ରାମଚନ୍ଦ୍ର ସେ ତ ନିଜକୁ ଭଗବତା ପ୍ରତିଷ୍ଠା କରିନାହାନ୍ତି, ସେମାନେ ମାନେ ସେମାନେ ମନୁଷ୍ୟ ରୂପରେ ସେ ଲୀଳା କରୁଥିଲେ, ମର୍ଯ୍ୟାଦା ପୁରୁଷୋତ୍ତମ, ତାଙ୍କୁ କିଏ ବୁଝିବ ଭଗବାନ ବୋଲି? ତେଣୁ ଏହିଭଳି ଭାବରେ ଦୂରବବୋଧ ବିହାର ତନ୍ତ୍ର, ଭଗବାନଙ୍କର ଲୀଳା, ସ୍ୱତନ୍ତ୍ର ଲୀଳା ସବୁ ରହିଛି, ଆମେ ତାକୁ ଚ୍ୟାଲେଞ୍ଜ କରିପାରୁନି। କାହିଁକି ଭଗବାନ ଏସବୁ ଲୀଳା କରେ? ଯେତେବେଳେ ଭାଗବତରେ ଆମେ ଶୁଣୁଛେ ଉପରବେଳା ଆମକୁ ସୁଯୋଗ ଦେଇଛନ୍ତି ଭଗବାନ, କାହିଁକି ସେ ସୁଯୋଗ ଦେଲେ ଆମେ ସେଇଟା ଜାଣିନା। ଏ ପ୍ରଶ୍ନଟି ଅନ୍ୟ, କାହିଁକି ସେ ତାଙ୍କୁ ସେ କହୁଛନ୍ତି ଭାଗବତ କଥା? ଏଇଟା ଭଗବାନ ଆମକୁ ସୁଯୋଗ ଦେଇଛନ୍ତି, କାହିଁକି ସେ ସୁଯୋଗ ଦେଲେ ସେ ଭଗବାନ ଜାଣନ୍ତି ସେଇଟା। ତେଣୁ ବିହାର ତନ୍ତ୍ର, ଭଗବାନ ସ୍ୱତନ୍ତ୍ର, ତାଙ୍କୁ କେହି ତାଙ୍କୁ କଣ୍ଟ୍ରୋଲ କରିପାରିବେ ନାହିଁ, ସ୍ୱତନ୍ତ୍ର ବିହାର ତନ୍ତ୍ର। ତେଣୁ ଭଗବାନ ଯେଉଁ କରିବେ, ଗୋଟେ କଥା ଲୀଳା କହିବାର ପାଉଥିଲି ଯେ, ହଁ, ଏହି ଲୀଳା ଯେତେବେଳେ ଭାଗବତଙ୍କ କଥା ଶୁଣୁଛନ୍ତି, ଭଗବାନ ରାସଲୀଳା, ରାସଲୀଳା ଯେତେବେଳେ ଶୁଣୁଛନ୍ତି, ଏ ରାସଲୀଳା ହେଉଛି ଭାଗବତଙ୍କର ସାର ହେଉଛି ରାସଲୀଳା। ପଞ୍ଚ ପ୍ରାଣ 5ଟି ଅଧ୍ୟାୟରେ, 10ସ୍କନ୍ଧ 28-33, ଏଇ 5ଟି ଅଧ୍ୟାୟରେ ରାସଲୀଳା ବର୍ଣ୍ଣନା କରାଯାଇଛି। ଯଦି 60,000 ମୁନି ଋଷି ଶୁଣୁଛନ୍ତି, ପରୀକ୍ଷିତ ମହାରାଜ ଶୁଣୁଛନ୍ତି, ତେଣୁ ସେ ଭଗବାନ କଥା ଯେତେବେଳେ କହୁଛନ୍ତି ରାସଲୀଳା, ତାକୁ ବୁଝିବା ପାଇଁ ସମସ୍ତଙ୍କର ଶକ୍ତି ନଥିଲା, ସେମାନଙ୍କର ସନ୍ଦେହ ଆସିଗଲା। ସେ ମୁନି ଋଷିମାନଙ୍କ ଭିତରେ କେତେଜଣ, ସମସ୍ତେ ଏତେ ଉନ୍ନତ ନୁହନ୍ତି, ଗୁରୁ ଅଛନ୍ତି, ଶିଷ୍ୟମାନେ ବି ଅଛନ୍ତି, ଶିଷ୍ୟମାନେ ଏତେ ଉନ୍ନତ ନୁହନ୍ତି, ଗୁରୁ ଉନ୍ନତ, କିନ୍ତୁ ଶିଷ୍ୟମାନେ ଏତେ ଉନ୍ନତ ନୁହନ୍ତି। ଶିଷ୍ୟମାନଙ୍କର ବିଭିନ୍ନ ପ୍ରକାର ଚିନ୍ତାଧାରା ଆସିଗଲା, କିନ୍ତୁ ଉନ୍ନତ ନୁହନ୍ତି ମାନେ ଆମ ଭଳି ନୁହନ୍ତି। ସେମାନେ 7 ଦିନ 7 ରାତି ନ ଖାଇକି ନ ପିଇକି ରହିଲା ମାନେ ସେମାନେ କ'ଣ କମ୍ ଛୋଟିଆ ଶରୀରର ଆମେ ରହିପାରିବା? କିନ୍ତୁ ସେ କେତେ ଉନ୍ନତ, ତଥାପି ତାଙ୍କର ସନ୍ଦେହ ହେଲା। ସେଇଥିପାଇଁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ପ୍ରଭୁ କାହିଁକି ଭଗବାନ ଏସବୁ ଲୀଳା କଲେ? ଏଭଳି ଲୀଳା କାହିଁ କଲେ? ଭଗବାନ ତ ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି, କିନ୍ତୁ ଯେଉଁ ରହିଲେ କ'ଣ, ଅନ୍ୟ ସ୍ତ୍ରୀମାନଙ୍କ ସହିତ ପରଦାରାଭିମର୍ଶନମ, ଅନ୍ୟ ସ୍ତ୍ରୀମାନଙ୍କ ସହିତ ଯେଉଁ ନୃତ୍ୟ ଗୀତ ଏସବୁ କଲେ, ଏଇଟା କ'ଣ ଧର୍ମ? ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ନୁହଁ, ଏ ପ୍ରଶ୍ନ ଯେଉଁମାନେ ସେଠି ସବୁ ଉପସ୍ଥିତ ଅଛନ୍ତି ତାଙ୍କ ଭିତରୁ କେତେ ଜଣଙ୍କ ପ୍ରଶ୍ନ ଆସିଲା, ସେଥିପାଇଁ ପରୀକ୍ଷିତ ମହାରାଜ ଏ ପ୍ରଶ୍ନଟି ପଚାରିଲେ। ଏଇ ପ୍ରଶ୍ନଟି ନ ପଚାରିଥିଲେ ଆହୁରି ମଧ୍ୟ ବର୍ଣ୍ଣନା କରାଯାଇଥାନ୍ତା ରାସଲୀଳା, ବହୁତ କଥା ରହିଛି ରାସଲୀଳା, ଖାଲି ଯଦି ବର୍ଣ୍ଣନା କରାଯିବ ଖାଲି ଭାଗବତ କମ୍ପ୍ଲିଟ୍ ହୋଇଯିବ। କାରଣ ଗୋଟିଏ ରାତ୍ରି ହେଉଛି, ଗୋଟିଏ ରାତ୍ରିରେ ବ୍ରହ୍ମରାତ୍ର ଉପାବୃତ୍ତି ଏଇଠି କୁହାଯାଇଛି, ରାସଲୀଳାର ଗୋଟିଏ ରାତ୍ରି ଭଗବାନ ଏହିଭଳି ଭାବରେ ଅନେକ ରାତ୍ରି ରାସଲୀଳା କରିଛନ୍ତି। ଅଷ୍ଟମ ବର୍ଷରୁ ଆରମ୍ଭ ହେଲା, ଏଇ ଯେଉଁ ଶରତ ପୂର୍ଣ୍ଣମୀରେ, ଶରତ ପୂର୍ଣ୍ଣମୀ ତିଥିରେ ଅଷ୍ଟମ ବର୍ଷରୁ ଆରମ୍ଭ ହେଲା, 11 ବର୍ଷ ପର୍ଯ୍ୟନ୍ତ, ପାଖାପାଖି 3 ବର୍ଷ ପର୍ଯ୍ୟନ୍ତ ଭଗବାନ ରାସଲୀଳା ଚାଲିଥିଲା, କିନ୍ତୁ ଏଇଟା ବର୍ଣ୍ଣନା କରାଗଲା ନାହିଁ। କାହିଁକି ନା, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଦେଲେ, ତେଣୁ ସୁଖଦେବ ଗୋସ୍ୱାମୀ ଆଉ ବର୍ଣ୍ଣନା କଲେ ନାହିଁ, ବନ୍ଦ କରିଦେଲେ। ଆମର ଶିଳ୍ପଉପାଧ ମହାରାଜ କହନ୍ତି ଯେ, ସେଠି ମଧ୍ୟ ଏତେ ଉନ୍ନତ ଭକ୍ତ ନଥିଲେ, ଯେଉଁଠି ସୁଖଦେବ ଗୋସ୍ୱାମୀ ଏଇ ବୃହତ୍ତମ ଲୀଳାକୁ, ଅନ୍ତରଙ୍ଗ ଲୀଳାକୁ ସବୁ ବର୍ଣ୍ଣନା କରିବେ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଆନ୍ତି ବମ୍ବେ ଯାଆନ୍ତି, ପ୍ରଭୁପାଦ ମହାରାଜ ଜଣେ ଲାଇଫ୍ ମେମ୍ବର ଥିଲେ, ତାଙ୍କ ନାମ ଡକ୍ଟର ପଟେଲ, ଆପଣମାନେ ଦେଖିବେ ପ୍ରଭୁପାଦଙ୍କର କନ୍ଭରସେସନ୍ ସବୁ ରହିଛି। ଡକ୍ଟର ପଟେଲ ସବୁବେଳେ ତାଙ୍କ ସହିତ ଯାଉଥିବେ, ଲାଇଫ୍ ମେମ୍ବର ସିଏ, କଥା ହେଉଥିବେ, ସମବୟସ୍କ ବୋଧେ ହେଉଥିବେ ସେମାନେ ଦୁଇ ଜଣ ଯାକ, ତେଣୁ କଥା ହେଉଥିବେ। ସବୁ ଭଗବତ ଗୀତାର 11ଶ ଅଧ୍ୟାୟର ସବୁ ଶ୍ଳୋକ ସବୁ ପାଠ କରନ୍ତି ସିଏ, ଡକ୍ଟର ପଟେଲ ଏ ବିଶ୍ୱରୂପ ଅର୍ଜୁନଙ୍କର ସ୍ତୁତିକୁ ସବୁ ପାଠ କରୁଥିବେ ସିଏ। ଏଇଭଳି ଭାବରେ ପ୍ରଭୁପାଦ ମହାରାଜଙ୍କୁ ଥରେ ଅନୁରୋଧ କଲେ, ପ୍ରଭୁପାଦ ମହାରାଜ ଆପଣ ଟିକିଏ ଭଗବାନଙ୍କ ରାସଲୀଳାକୁ ଟିକିଏ ବର୍ଣ୍ଣନା କରନ୍ତୁ ନାହିଁ, କରନ୍ତୁ ଟିକିଏ, ପ୍ରଭୁପାଦ କହିବେ ନା ନା ରାସଲୀଳାଟା ବର୍ଣ୍ଣନା କରିବାଟା ଠିକ୍ ନୁହଁ, ସେଇଟା ଉପଯୁକ୍ତ ନୁହଁ, ସେଇଟା ସବୁଠାରେ ବର୍ଣ୍ଣନା କରାଯିବ ନା ପ୍ରଭୁ, ମୋର ପ୍ରଭୁପାଦ ମୋର ଯୋଗ୍ୟତା ଅଛି ଶୁଣିବା ପାଇଁ। ତେଣୁ ପ୍ରଭୁପାଦ କହିଲେ ମୋର ଆପଣଙ୍କର ଯୋଗ୍ୟତା ଥାଇପାରେ, ମୋର ଯୋଗ୍ୟତା ନାହିଁ ବର୍ଣ୍ଣନା କରିବା ପାଇଁ। ପ୍ରଭୁପାଦ ମହାରାଜ ଜାଣିଥିଲେ ଦଶମ ସ୍କନ୍ଦ ବର୍ଣ୍ଣନା କରିପାରିବେନି, ସେଥିପାଇଁ ଆଗୁଆ ବର୍ଣ୍ଣନା କରିଦେଲେ ସଂକ୍ଷେପରେ। ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ଏ ବହିଟିକୁ ଆଗୁଆ ଲେଖିଦେଲେ, ଦଶମ ସ୍କନ୍ଧ ଫାର୍ଷ୍ଟ ପାର୍ଟଟା ସେ ରଚନା କରିଛନ୍ତି, ତାପରେ ସେ ଚାଲିଗଲେ। ଏମିତି ଗୌରବନ୍ଦ ସ୍ୱାମୀ ମହାରାଜ ମଧ୍ୟ ସେ ଆଣିଥିଲେ ଆଉ ଗୋଟିଏ ବୈଷ୍ଣବ ତୋଷଣୀ ଆଣିଥିଲେ ସନାତନ ଗୋସ୍ୱାମୀଙ୍କର, ସେ ମଧ୍ୟ ଭାଗବତ ଲେଖିଥାନ୍ତେ, ଦଶମ ସ୍କନ୍ଧ ଟିପା ଲେଖା ଭାଷ୍ୟ ଦେଇଥାନ୍ତେ, ଗୌରବନ୍ଦ ମହାରାଜ ମଧ୍ୟ ଆଣିଥିଲେ, କିନ୍ତୁ ସିଏ ମଧ୍ୟ ବର୍ଣ୍ଣନା କରିପାରିଲେ ନାହିଁ। ନବମ ସ୍କନ୍ଧ ପର୍ଯ୍ୟନ୍ତ କହିଲେ ଭାଗବତମ ମନ୍ଦିରରେ ଭୁବନେଶ୍ୱରରେ, ତାପରେ ଦଶମ ସ୍କନ୍ଧ ଆରମ୍ଭ ହେବାକୁ ସେ ଚାଲିଗଲେ। ଆମର କେତୋଟି ମନ୍ଦିର ଅଛନ୍ତି, ଯେଉଁ ମନ୍ଦିରରେ ମାୟପୁର ଇତ୍ୟାଦି, ଏଠି ଭାଗବତମ ଦଶମ ସ୍କନ୍ଧ ବର୍ଣ୍ଣନା କରାଯାଏ ନାହିଁ, ରାସଲୀଳା ଇତ୍ୟାଦି ବର୍ଣ୍ଣନା କରାଯାଏ ନାହିଁ, ବର୍ଣ୍ଣନା କରାଯାଏ ନାହିଁ। କିନ୍ତୁ ଆମର ଚାଲିଛି କଥା, ଆମେ ସବୁ ବର୍ଣ୍ଣନା କରିସାରିଲେଣି। ତେଣୁ ଏ ଯେଉଁ ରହିଛି ଭଗବାନଙ୍କ ଲୀଳାକୁ ଦୁରବବୋଧ ବିହାର ତନ୍ତ୍ର, ଭଗବାନଙ୍କ ଲୀଳାକୁ ବୁଝିପାରିବେ ନାହିଁ, କେହି ବୁଝିପାରିବେ ନାହିଁ। ସଂସାର ଚକ୍ରଗତ ଏ ପରମେଶ୍ୱରାୟ, ସଂସାର ଚକ୍ରରେ ସମସ୍ତେ ଘୁରି ବୁଲୁଛନ୍ତି। ଧୃତରାଷ୍ଟ୍ର କହିବାର ଉଦ୍ଦେଶ୍ୟ, ଆମେ ଏଇ ସଂସାର ଚକ୍ରରେ ଘୁରି ବୁଲୁଛେ, ସଂସାର ଚକ୍ରରେ ଘୁରି ବୁଲୁଛେ, ଆଉ ପରମେଶ୍ୱରାୟ, ସେ ହେଉଛନ୍ତି ପରମେଶ୍ୱର, ପରମ ନିୟନ୍ତ୍ରଣକାରୀ। ଗତ ଶ୍ଳୋକ ଆ ପୂର୍ବ ଶ୍ଳୋକରେ ମଧ୍ୟ ସେ କହିଥିଲେ ଈଶ୍ୱର, ଈଶ୍ୱର ସହ ଭାବ କିଏ ଜାଣିବେ, ଏଇଟା କହିଥିଲେ ନା, ଈଶ୍ୱର ସହ ବିଧି କୌନ ବିଧୁ କିଏ ଜାଣିବେ। ଏଠି ମଧ୍ୟ ସେ ପରମେଶ୍ୱର, ଖାଲି ଈଶ୍ୱର ନୁହଁ, ସେ ପରମେଶ୍ୱର, ପରମ ନିୟନ୍ତ୍ରଣକାରୀ, ତାଙ୍କ ଉପରେ ଆଉ କିଏ ନିୟନ୍ତ୍ରଣକାରୀ ନାହାନ୍ତି। ତେଣୁ ସଂସାର ଚକ୍ର ଗତେ, ସଂସାର ଚକ୍ରରେ ସମସ୍ତେ ଘୁରି ବୁଲୁଛନ୍ତି। ସଂସାର ଶ୍ଳୋକଟେ ଅଛନ୍ତି ଭକ୍ତି କ'ଣ ତାଙ୍କ ନା, ବିଲମଙ୍ଗଳ ଠାକୁର କହିଛନ୍ତି, ସଂସାର କୋପେ ପତିତୋ ତଘାଧୋ ମହାନ୍ଦ ପୂର୍ଣ୍ଣେ ବିଷୟାଭିତ କରାବଲମ୍ବମ ମମ ଦେହି ବିଷ୍ଣୁ ଗୋବିନ୍ଦ ଦାମୋଦର ମାଧବେଦି। ସଂସାର କୂପରେ ଆମେ ପଡ଼ିଯାଇଛି, ଅତି ଅଗାଧ କୂପ ରହିଛି, ସାଗର ସାଧାରଣତଃ କୁହାଯାଏ, କିନ୍ତୁ ତଥାପି ବିଲମଙ୍ଗଳ ଠାକୁର କହିଲେ କୂପ, ଆମେ ତ କୂପ ଭଳି ରହିଛି, କୂପ ସଂସାର କୂପ ଭିତରେ ପଡ଼ିକି ରହିଛି ଆମେ, ଅତି ଅଗାଧ ଅଗାଧ କୂପ ରହିଛି। ଗାଧେ ମହାନ୍ଦ କୂପ ବିଷୟାବିତପ୍ତେ, ମୋହ ସଂସାର କୂପ, ମୋହ ଅନ୍ଧକୂପ ଏବଂ ବିଷୟ କୂପ, ଏହିଭଳି ଭାବରେ କୂପ ବହୁତ କୂପରେ ଆମେ ପଡ଼ିକି ରହିଛୁ, ଏଠି ଏଠି ଉଦାହରଣ ସେଠି, ସେଠି ଉଦାହରଣ ସେଠି, ଏହିଭଳି ଭାବରେ ରହିଛି। ତେଣୁ ପ୍ରଭୁ କରାବଲମ୍ବମ ମମ ଦେଇ ବିଷ୍ଣୁ, ହେ ବିଷ୍ଣୁ ଆପଣଙ୍କର ହସ୍ତକୁ ବଢ଼ାନ୍ତୁ, କରାବଲମ୍ବମ ଗୋବିନ୍ଦ ଦାମୋଦର ମହାଦେବେଦୀ, ଏହିଭଳି ଭାବରେ ଆମର ବିଷ୍ଣୁ ବିଲମଙ୍ଗଳ ଠାକୁର ରଚନା କରିଛନ୍ତି ଭଗବାନଙ୍କ ସଙ୍ଗୀତ ଗୋବିନ୍ଦ ଦାମୋଦର ସ୍ତୋତ୍ର। ଏଠି ଏଇଭଳି ଭାବରେ ସଂସାର ଚକ୍ରରେ ସମସ୍ତେ ଘୁରି ବୁଲୁଛନ୍ତି, ସଂସାର ଚକ୍ରରେ, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠର ଶୟନମ ଇହ ସଂସାରେ ବହୁ ଦୋସ୍ତାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ ମତେ। ଆମର କିଏ ଯେଉଁ ରହିଛନ୍ତି କ'ଣ, ସେ ଶଙ୍କରାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ ଶିବଜୀଙ୍କର ସେ ହେଉଛନ୍ତି ଅବତାର, ଶିବଜୀଙ୍କ ଅବତାର ଭାଗବତରେ ବର୍ଣ୍ଣନା କରାଯାଏ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ମୁଁ ଏଇଟାକୁ ରଚନା କରିଛି, ଯେଉଁ ମାୟାବାଦ ଭଗବାନ ସେହି ଶିବଜୀ ଆସି ରଚନା ଭଗବାନଙ୍କ ଆଦେଶରେ କହିଲେ, ମାୟାବାଦ ଅସତ୍ ଶାସ୍ତ୍ରଂ ପ୍ରଚ୍ଛନ୍ନ ବୌଦ୍ଧମୁଚ୍ୟତେ ମୟବେତା ଭିୟତା ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତିନେ ମୂର୍ତ୍ତିନ। କଳିଯୁଗରେ ବ୍ରାହ୍ମଣ ରୂପରେ ଆସିବେ ଶଙ୍କରାଚାର୍ଯ୍ୟ, 36 ବର୍ଷ ବଞ୍ଚିଥିଲେ, ଜୀବନ ଧାରଣ କରିଥିଲେ, ଏଠି 36 ବର୍ଷରେ କେତେ କ'ଣ ପରିବର୍ତ୍ତନ କରିଦେଲେ, ବୈପ୍ଳବିକ ପରିବର୍ତ୍ତନ କରିଦେଲେ, ବୁଦ୍ଧ ଧର୍ମକୁ ଲୋପ କରାଇଦେଲେ, ଆମର ବୈଦିକ ଧର୍ମ ଲୋପ ହୋଇଯାଇଥିଲା, ବୁଦ୍ଧ ଧର୍ମ ପ୍ରତିଷ୍ଠା ହୋଇଯାଇଥିଲା, ଭାରତବର୍ଷରେ ଆଉ ବୁଦ୍ଧ ଧର୍ମ ହିନ୍ଦୁ କ'ଣ ବୈଦିକ ଧର୍ମ ନଥିଲା। ନିନ୍ଦସି ଯଜ୍ଞ ବିଧେୟ ରହ ସ୍ତୁତି ଯାହାତମ ବୁଦ୍ଧଦେବ ଆସିକରି ବେଦକୁ ନିନ୍ଦା କରିକିରି ବୈଦିକ ଧର୍ମକୁ ଲୋପ କରିଦେଇଥିଲେ। କିନ୍ତୁ ଶିବଜୀ ଆସିଲେ ଶଙ୍କରାଚାର୍ଯ୍ୟ ରୂପରେ ଆସିକରି ବୁଦ୍ଧ ଧର୍ମକୁ ଲୋପ କରିଦେଲେ, ବୈଦିକ ଧର୍ମକୁ ପୁଣି ସ୍ଥାପନ କଲେ। ଏଭଳି କଥା ସବୁ ରହିଛି, ସେହି ଶଙ୍କରାଚାର୍ଯ୍ୟ ଏଇଠି ରଚନା କରିଛନ୍ତି। କ'ଣ କହିଲି ସେ ଗୀତଟା, ପୁନରାପି ଜନନ ମହୋବୋଦ୍ଗର, ମହୋବୋଦ୍ଗର ସେ ରଚନା କରିଛନ୍ତି। କାଶୀରେ ଯେତେବେଳେ ଆସିଥିଲେ, ଯେତେବେଳେ ଦେଖିଥିଲେ ଜଣେ ବୃଦ୍ଧ ବ୍ୟକ୍ତି ସଂସ୍କୃତ ନର ନର ନରା ସଂସ୍କୃତ ସବୁ ଇଏ କରୁଛି ଘୋଷୁଛନ୍ତି, ତେଣୁ ଏହି ଶ୍ଳୋକ ସବୁ ରଚନା କଲେ। ମହୋବୋଦ୍ଗର ସେଇଟାକୁ କୁହାଯାଏ, ମହୋବୋଦ୍ଗର ଏହି ଶ୍ଳୋକଟି ଅଛନ୍ତି। ପୁନରପି ଜନନମ ପୁନରପି ମରଣମ, ଚାଲିଛି ଜନମ ମରଣ ଚକ୍ର, ସଂସାର ଚକ୍ର, କେହି ଉଦ୍ଧାର ପାଇପାରିବେ ନାହିଁ, କେହି ଉଦ୍ଧାର ପାଇପାରିବେ ନାହିଁ। ଘୁରି ବୁଲୁଥିବେ, ଘୁରି ବୁଲୁଥିବେ ସଂସାର ରୂପେ। ପୁନରପି ଜନନମ ପୁନରପି ମରଣ ବି ଜନନୀ ଜଠରେ ଶୟନମ, ଏହିଭଳି ଭାବେ ସଂସାର ଚକ୍ର। ଇହ ସଂସାରେ ବହୁତ ଦୁସ୍ତାରେ, କେହି ପାହାର ହେଇପାରିବେ ନାହିଁ, ପା କ'ଣ ପାହି ମୁରାରେ କୃପା ଅପାରେ, ଅପା କ'ଣ ମୁରାରୀଙ୍କର କୃପା ପ୍ରାପ୍ତ ହେଲେ ଜଣେ ଉଦ୍ଧାର ପାଇପାରିବ, ନହେଲେ ଭୁରି ବୁଲୁଥିବ, ଭୁରି ବୁଲୁଥିବ। ଆମେ ଗୁରୁଦେବଙ୍କ କୃପା ପ୍ରାପ୍ତ ହେଇକରି ଆସିକି ଏସବୁ କହିପାରୁଛେ, ହଁ ଯଦି ଗୁରୁଦେବ କୃପା ପ୍ରାପ୍ତ ନ ହେଇଥାନ୍ତେ ଆମେ କ'ଣ ହେଇଥାନ୍ତେ ଆମର ଅବସ୍ଥା। ଯେଉଁଭଳି ଭାବରେ ଅନ୍ୟ ଜୀବମାନେ ଅଛନ୍ତି, ଭାରତ ପୃଥିବୀରେ କେତେ କୋଟି କୋଟି ଜୀବ ଅଛନ୍ତି, ସେମାନେ ବର୍ତ୍ତମାନ ସମୟରେ କିଏ ଚିନ୍ତା କରୁଛି ଭଗବାନ ବିଷୟରେ, କିଏ ଚିନ୍ତା କରୁଛି? ସେହି ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲୁଛନ୍ତି, ଜାଣିପାରିବେ ନାହିଁ ଉଦ୍ଧାର ହେବାର ବାଟ ନାହିଁ, କେହି ଜାଣିନାହାନ୍ତି ଉଦ୍ଧାର ହେବାର କେମିତି ବାଟ ଅଛି, କିନ୍ତୁ ଜାଣିନାହାନ୍ତି ଆଉ ସେ କେମିତି ଉଦ୍ଧାର ହେବେ। ତେଣୁ ଏ ଯେଉଁ ରହିଛନ୍ତି, ଏଇଭଳି ଭାବରେ ଶଙ୍କରାଚାର୍ଯ୍ୟ ତାଙ୍କର ମହୋବୋଦ୍ଗରରେ ରଚନା କରିଛନ୍ତି। ସଂସାର ଚକ୍ରରେ ସମସ୍ତେ ଘୁରି ବୁଲୁଛନ୍ତି, ସଂସାର ଚକ୍ର ଘୁରି ବୁଲୁଛନ୍ତି। ଏଇଠି କହିଲେ ଧୃତରାଷ୍ଟ୍ର କହିଲେ ସେଇଟା ସଂସାର ଚକ୍ର କଥେ ପରମେଶ୍ୱର ଆୟ, ପରମେଶ୍ୱର ସିଏ ପରମ ନିୟନ୍ତ୍ରଣକାରୀ, ତାଙ୍କର ଶରଣରେ ଗଲେ ଆମେ ସଂସାର ଚକ୍ରରୁ ଉଦ୍ଧାର ପାଇପାରିବା। କିନ୍ତୁ ତାଙ୍କର ଶରଣରେ ଯିବା ପାଇଁ ଚାହୁଁନାହାନ୍ତି ଧୃତରାଷ୍ଟ୍ର, ଧୃତରାଷ୍ଟ୍ର କହୁଛନ୍ତି ତାଙ୍କର ଇଚ୍ଛା ତ ହେଉଛି, ଆମେ କ'ଣ କରିବୁ, ତାଙ୍କ ପରମ ନିୟନ୍ତ୍ରଣକାରୀ, ଆମେ ତାଙ୍କ କଥା ମାନିପାରିବୁ ନାହିଁ। ଇଏ ଗୋଟେ ଅଦ୍ଭୁତ ତାଙ୍କର କ'ଣ ତାଙ୍କର ଯେଉଁ ରହିଛି ଦର୍ଶନ ଧୃତରାଷ୍ଟ୍ରଙ୍କର, ଯାହା ହେଉ ଏହିଭଳି ଭାବରେ 80 ବର୍ଷ କାଳ ଚାଲିବ ତାଙ୍କର। ଆ ପୂର୍ବରୁ ମଧ୍ୟ ଶୁଣୁଥିଲେ, ବ୍ୟାସଦେବ କହିଛନ୍ତି, ତାଙ୍କୁ ମୈତ୍ରୀ ମୁନି କହିଛନ୍ତି, ଭୀଷ୍ମଦେବ କହିଛନ୍ତି, ସମସ୍ତେ ଜ୍ଞାନ ଉପଦେଶ ଦେଉଛନ୍ତି, ଏବଂ ବର୍ତ୍ତମାନ ଅକ୍ରୁର କହିଲେ, କିନ୍ତୁ ତଥାପି ଆହୁରି ମଧ୍ୟ ବହୁତ ମୁନି ଋଷିମାନେ ଆସିବେ, ସବୁ ଆସିବେ, ସବୁ କହିବେ, କିଛି ଶୁଣିବେ ନାହିଁ, କିଛି ଶୁଣିବେ ନାହିଁ, କିଛି ଶୁଣିବେ ନାହିଁ। ଅନ୍ତିମରେ ଏମିତିକି ଯେତେବେଳେ ମହାଭାରତ ଯୁଦ୍ଧ ହେବ, ସେହି ସମୟରେ ମଧ୍ୟ ସଞ୍ଜୟ ମଧ୍ୟ ଲାଷ୍ଟକୁ ସେ କଥା କହିବେ, ଯେଉଁ ଲାଷ୍ଟ ଶ୍ଳୋକଟି କହିଛନ୍ତି ଭଗବତ ଗୀତାରେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତିର୍ମତିର୍ ମମ। ଏଇ କହିବାର ଉଦ୍ଦେଶ୍ୟ ହେଉଛି ଯେଉଁଠି ଭଗବାନ ଅଛନ୍ତି, ଭଗବାନ ଭକ୍ତ ଅଛନ୍ତି, ସେଠି ନିଶ୍ଚିନ୍ତ ଭାବରେ ବିଜୟ ହେବ। ଏ ଶ୍ଳୋକଟି କହିବାର ଉଦ୍ଦେଶ୍ୟ ଥିଲା, ଆଚାର୍ଯ୍ୟମାନେ କହିଛନ୍ତି ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଯଦି ଯିବ ପାଣ୍ଡବମାନଙ୍କ ସହିତ ସନ୍ଧି କରିବ, ତୁମର ପୁତ୍ରମାନେ ରକ୍ଷା ପାଇଯିବେ। କିନ୍ତୁ ସେ ଶୁଣିଲେ ନାହିଁ, ସମସ୍ତ ପୁତ୍ର ମୃତ୍ୟୁବରଣ କଲେ, ମୃତ୍ୟୁବରଣ କଲା ପରେ ମଧ୍ୟ ଶୁଣୁନଥିଲେ। ତାପରେ ଯେତେବେଳେ ଯାଇକରି ବିଦୁର ଆସିକରି କହିବେ, ସେତେବେଳେ ଯାଇକରି ସେ ସଂସାର ତ୍ୟାଗ କରିବେ, ଏସବୁ କଥା ରହିଛି। ତେଣୁ ଆମର ସମୟ ହୋଇଗଲା, ତଥାପି ଏଠି ଯେଉଁ ରହିଛି, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ଯଦ୍ୟପି ତାତ୍ତ୍ୱିକୋୟଂ ସିଦ୍ଧାନ୍ତ, ଏ ଯାହା କହୁଛନ୍ତି କିଛି ଭୁଲ କହିନାହାନ୍ତି, ସିଦ୍ଧାନ୍ତ ଠିକ୍ କଥା, ତତ୍ତ୍ୱ ଠିକ୍ ରହିଛି। ସନାତନ ଗୋସ୍ୱାମୀ କହୁଛନ୍ତି ତାତ୍ତ୍ୱିକୋୟଂ ସିଦ୍ଧାନ୍ତ ତଥାପି ତତ୍ର ଅନଧିକାରୀଣ ସାଠ୍ୟ, ତାଙ୍କର ଭିତରେ ଅଧିକାର ନାହିଁ, ସାଠ୍ୟ ଏ ସାଠ୍ୟ ଆଚରଣ କରୁଛନ୍ତି, ଖାଲି ଦ୍ୱାହି ଦେଇକରି ବେଦରେ ଦ୍ୱାହି ଦେଇକି ଲୋକମାନେ ଖାଲି ଜୀବ ହତ୍ୟା କରୁଥିଲେ। ସେଥିପାଇଁ ବୁଦ୍ଧଦେବ ଆସିଲେ, ସେ ବନ୍ଦ କଲେ, ବେଦକୁ ମାନିଲେ ନାହିଁ। ତେଣୁ ଇଏ ସେହିଭଳି ଭାବରେ ସାଠ୍ୟ ଷଠ, ଗୋଟେ କଥା କହିବି ଗୋଟେ କଥା, ଆଚରଣ କରିବି ଗୋଟେ କଥା, ଏ ଷଠ ଷଠତା ଷଠାମି ଏବଂ ଏବ ପର୍ଯ୍ୟବସ୍ୟତି ସର୍ବତ୍ର ତାଦୃଶ ଅଭାବ ଅଭାବାତ କେବଳ ସ୍ୱଦୋଷ ପରିହାର୍ଥମେବ ତଦୁକ୍ତି ରୀତି ଜ୍ଞେୟମ। ତେଣୁ ସେ ନିଜର ଦୋଷ ନାହିଁ, ଭଗବାନ ତ ପରମେଶ୍ୱର, ଆଉ ସିଏ କରୁଛନ୍ତି, ମୁଁ କ'ଣ କରିବି। ଆମେ ତ ଗତକାଲି ଏ ବିଷୟରେ ଆଲୋଚନା କରିଥିଲେ, ଆଉ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ। ତେଣୁ ଏଇଭଳି ଭାବରେ କହିଲା ପରେ ଆଉ ତାପରେ ବର୍ତ୍ତମାନ ଅକ୍ରୁର ଫେରିଯିବା, କ'ଣ କରିବେ। ଆସିଲେ ଭଗବାନ, ଆସିଲେ ମନୁଷ୍ୟ ଜନ୍ମ ଦେଲେ, ଆମକୁ ଦେଲେ ଦରିଦ୍ର, ଆମେ ଦରିଦ୍ର ଅବସ୍ଥାରେ ରହିଛୁ, ଖାଦ୍ୟ ପାଉନାହିଁ ଚଳିବା ପାଇଁ, ରହିବା ପାଇଁ। ଏସବୁ ଭଗବାନ ଦେଲେ, ସ୍ପର୍ଶମଣି ନିଅ ବାପା, ସ୍ପର୍ଶମଣି ନିଅ, ଯାହାକୁ ଛୁଇଁଦେଲେ ସେ ସୁନା ହେଇଯିବ। ଆମେ ସେ ସ୍ପର୍ଶମଣି ନେଲେ, ତାକୁ ଫିଙ୍ଗିଦେଲେ, ଯେଉଁଭଳି ଭାବରେ ଭଗବାନଙ୍କ ମନ ଦୁଃଖ ହେବ ସେଇଭଳି ଭାବରେ ଏଇ କଥା ଯାଇକି ଅକ୍ରୁର କହିବେ, ପ୍ରଭୁ ଏହା ଏହା ହେଲା, ଏହା ଏହା ହେଲା, ଏହା ହେଲା। ଭଗବାନ କ'ଣ କରିବେ, ଭଗବାନ ସବୁ ଜ୍ଞାନ ଦେଇଦେଲେ, ଭଗବତ ଗୀତାରେ ମଧ୍ୟ ଭଗବାନ ଜ୍ଞାନ ଦେଲେ, ଏବଂ ତାପରେ କହିଲେ ଯଦି ମୋ କଥା ନ ଶୁଣିବ ତୁମେ ବିନାଶ ପ୍ରାପ୍ତ ହେବ। ତେଣୁ ସେଇଭଳି ଭାବରେ କଥା ଭଗବାନ ଯେଉଁ, ଇଏ ହେଉଛି ଶାସ୍ତ୍ର ଏବଂ ଶସ୍ତ୍ର ଦୁଇଟି ଜିନିଷ ରହିଛି। ଏ ଗୋଟିଏ ଧାତୁରୁ ସବୁ ଦୁଇଟା ଯାକ ୱାର୍ଡ ଆସିଛି, ଦୁଇଟା ଯାକ ଶବ୍ଦ ଆସିଛି ଶାସ୍ ଧାତୁରୁ। ଆମେ ଯଦି ଶାସ୍ତ୍ର ଗ୍ରହଣ ନ କରିବା, ଭଗବାନ କଥା ଶୁଣିବା ନାହିଁ, ତାହେଲେ ଆମକୁ ରହିଛି ଜମ ଅଛି ପିଛେ, ଶସ୍ତ୍ର ରହିଛି କରୁଣା ଅଛି ପିଛେ। ତେଣୁ ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ।